ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय हरे कृष्ण व्यस्त भक्त सज्जन वृंदा एवं मातृवृंदा आज हमें भगवान कर वर्षाकालीन एवं शरतकालीन ऋतुर वर्णना सहित भगवान कर लीला गोचारण इत्यादि श्रवण करुचे। आज एकादश दिवस भगवान का शरत ऋतुर वर्तमान वर्णना चली। शरत ऋतु गत काले आम कही कि सैंतीस श्लोक कही नैवा बिंदन नैवा बिदन क्षीयमाण जलं दाध चरे जड़े चरा यथायुरन्वह क्षय नरा मूढ़ा कुटुंबिन गाध जल अल्प जल जलचर मान मीन इत्यादि एम जापारती ना से जल सब क्षय होगा जाऊँगी। यदि जल सुखीज से मृत्युवरण करेंगे से जापारती ना से भाव मूढ़ व्यक्ति मैंने कुटुंब सत्त हो जापारती ना तर आयुष प्रतिदिन क्षय हो कथाटी आम गत काली आलोचना करते तेणु पर श्लोक कहते सुखदेव गोस्वामी श्लोक 38 गाधवारी चरास्ताप अविंदन सरदार कजम यथा दरिद्र कृपण कुटुंब्य विजितेन्द्रिय गाधवारीचरा तापम गाधवारीचरा अल्प जल जलचर मैंने तापम बिंदन ताप बहुत गरम से सहय करेंगे अल्प जल रही तेणु शरदर कजम शरदर अर्क शरद ऋतु सूर्य किरण से अर्कजम अर्कजम कहे अर्कर जो मैंने जन्म नौ जाकि सूर्य किरण अर्क किरण जो रही सूर्य किरण से अल्प जलटा शीघ्र उत्तप्त हो जाए तेणु से मैंने तापम अविंदन बहुत उत्ताप अनुभव करती यूर जापर जो प्रकृति जलर कमीगला जलस्तर कमीगला यूर से जापर कथा कि बुद्धि ये ना से जापारती ना कौन कहीं ताप जापारती ना आमुक जो भाई भाव ताप होमें जापना कौन आम चिंता करमी या समाधान करवा यही समाधान खोज खोज आम जन्म चली जाऊँ आम जीवन बीती जाऊँगी तेणु ये जो जो रही शरत ऋतु ये जो वर्णनाटी रही तुलना कर सुखदेव गोस्वामी का सहित ना यथा दरिद्र कृपण कुटुंब्य विजितेन्द्रिय कृपण कृपण व्यक्ति कौ मैने आम साधारण भाव कृपण जो मैंने धन को व्यवहार करना कृपण बोली कहुचे कीर्तन कि कृपणर प्रकृत जो रही तार अर्थ वर्णना कर शास्त्र जे कृपण किए ना जो मैंने ब्राह्मण विपरीत शब्द हूँ कृपण कृपण कहले से मैने गार्गी कहु कथा कहते जे जो मैंने मनुष्य जन्म प्राप्त हो भगवान अविदित्वान भगवान को जापारे मनुष्य जन्म प्राप्त हो उपनिषद वर्णना कर अविदित्वान रही लोका सकृपण भगवान को न जापार से भौतिक जगत त्याग करदे त्याग करदे तेणु सी होती कृपण जो बा एतद अक्षर ए बृहत आरण्य उपनिषद यज्ञवल्क कहते गार्गी कहते जो बा एतद अक्षर गार्गी हे गार्गी ये अक्षर जो वस्तु रही जहाँ के क्षर हुए ना से अक्षर को जो मैंने अविदित्वा जापारे ना अस्मा लोका प्रेति सकृपण अस्मा ये लोकरू से चलीगले मनुष्य जन्म विशेष भाव मनुष्य जन्म प्राप्त हो मृत्युवरण करगले कि अक्षर वस्तु को जापारे ना क्षर वस्तु हिंसा जीवन चलीगला अक्षर वस्तु से जापारे ना से कृपण व्यक्ति ଆର ବିପରୀତ ହେଉଛନ୍ତି ବ୍ରାହ୍ମଣ, ବ୍ରହ୍ମ ଜାଣନ୍ତି ଇତି ବ୍ରାହ୍ମଣ, ଯେଉଁମାନେ ବ୍ରହ୍ମକୁ ଜାଣନ୍ତି ସେମାନେ ବ୍ରାହ୍ମଣ। ତେଣୁ ଏ ଭୌତିକ ଜଗତରେ ପ୍ରାୟ କୃପଣ ସମସ୍ତେ ରହିଛନ୍ତି, ଭଗବାନଙ୍କ ବିଷୟରେ ଜାଣିବି ନାହାନ୍ତି। ଅର୍ଜୁନ ମଧ୍ୟ କହିଲେ ପ୍ରଭୁ ମୁଁ କୃପଣ ହୋଇଯାଇଛି, କାର୍ପଣ ଦୋଷ ପହତ ସ୍ୱଭାବ ଉଚ୍ଛାମ କାମ କାରଣ ସମ୍ମୁଢ ଚେତା, ମୁଁ କୃପଣ ଦୋଷ ମୋର ଆସିଯାଇଛି ମୋତେ, ମୁଁ ଜାଣିପାରୁନି ଧର୍ମ କ'ଣ। ବ୍ରାହ୍ମଣମାନେ ଜାଣନ୍ତି ପ୍ରକୃତ ଧର୍ମ କ'ଣ, ତେଣୁ ମୁଁ ଆପଣଙ୍କ ଶରଣରେ ଗଲି, ମୋତେ କୁହନ୍ତୁ ଯେ ସା ନିଶ୍ଚିତ ଗୁଳି ତନ୍ମେ ଶିଷ୍ୟ ସ୍ତେହଂ ସାଧିମାନ ତାଙ୍କ ପ୍ରପନ୍ନ, ମୁଁ ଆପଣଙ୍କ ଶିଷ୍ୟତ୍ୱ ହେଲି ଗ୍ରହଣ କଲି, ଆପଣ ମୋତେ କୁହନ୍ତୁ ନିଶ୍ଚିତ ଭାବରେ ମୋର କ'ଣ କର୍ତ୍ତବ୍ୟ। ଭଗବାନ ଦ୍ୱିତୀୟ ଅଧ୍ୟାୟରୁ ଅଠର ଅଧ୍ୟାୟ ପର୍ଯ୍ୟନ୍ତ 17 ଅଧ୍ୟାୟରେ ଭଗବାନ ଶ୍ରୀ କର୍ତ୍ତବ୍ୟ ବର୍ଣ୍ଣନା କଲେ, ଇଏ ହେଉଛି ଧର୍ମ। ତେଣୁ ଇଏ ଗାଦ ପାରିଚରା ତାପମ ଅଭିନନ୍, ଅଳ୍ପ ଜଳରେ ଥିବା ଜଳଚରମାନେ ଶରଦର୍କଜ ସୂର୍ଯ୍ୟଙ୍କର କିରଣ, ଶରଦର୍କଜମ ସୂର୍ଯ୍ୟ କିରଣ ଦ୍ୱାରା ବହୁତ ଉତ୍ତାପ ଅନୁଭବ କରନ୍ତି। ସେହିଭଳି ଭାବରେ ଦରିଦ୍ର କୃପଣ କୁଟୁମ୍ବୀ ଅଭିଜିତେନ୍ଦ୍ରିୟ, ଦରିଦ୍ର କେଉଁମାନେ ନା ଯେଉଁମାନେ କୃଷ୍ଣ ପ୍ରେମ ପ୍ରାପ୍ତ ହୋଇନାହାନ୍ତି, କୃଷ୍ଣ ପ୍ରେମ ବିନା ଦରିଦ୍ର ଜୀବନ, ଦାସ କରି ବେତନ ମରେ ଦେହ ପ୍ରେମ ଧନ, ଏଇଟା କୁହାଯାଇଛି। ଭଗବାନଙ୍କ କୃଷ୍ଣ ପ୍ରେମ ନ ପାଇବା ପର୍ଯ୍ୟନ୍ତ ଜଣେ ଦରିଦ୍ର, ଯଦିଓ ସିଏ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ମାଲିକ ହୋଇଥାଇ ପାରନ୍ତି, କିନ୍ତୁ ଯଦି କୃଷ୍ଣ ପ୍ରେମ ପାଇନାହାନ୍ତି ସେ ଦରିଦ୍ର, ଦରିଦ୍ର ଜୀବନ ହୋଇଯାଉଛି। ତେଣୁ ଭକ୍ତମାନେ ଏହିଭଳି ଭାବରେ ଭଗବାନ ପ୍ରାର୍ଥନା କରି ଦାସ କରି ବେତନ ମୋରେ, ପ୍ରଭୁ ମୋତେ ଦାସ କରନ୍ତୁ, ଆପଣଙ୍କ ସେବାରେ ନିଯୁକ୍ତ କରନ୍ତୁ। ଯଦି ଭଗବାନ ପଚାରିବେ କେତେ ନେବ ବେତନ, କେତେ ନେବ ନା ବେତନ ମୋତେ ଦେହ ପ୍ରେମ ଧନ, ମୋର ବେତନ ପ୍ରେମ ଦରକାର, ପ୍ରେମ ଧନ ଏତେ ଟଙ୍କା ମୋର ଦରକାର ନା, ସେଇଟା ନୁହଁ, ମୋତେ ମୋତେ ବେତନ ହେଉଛି ପ୍ରେମ ଧନ ପ୍ରଦାନ କରନ୍ତୁ, ସେଇଟା କୁହାଗଲା। କୃଷ୍ଣ ପ୍ରେମ ବିନା ଦରିଦ୍ର ଜୀବନ, ସେଥିପାଇଁ ଭକ୍ତମାନେ ଭଗବାନ ପ୍ରାର୍ଥନା କରି ଦାସ କରି ବେତନ ମୋରେ ଦେହ ପ୍ରେମ ଧନ, ପ୍ରଭୁ ମୋତେ ଆପଣଙ୍କର ଦାସ କରନ୍ତୁ, ଆପଣ ସେବାରେ ନିଯୁକ୍ତ କରନ୍ତୁ। ପ୍ରଭୁ ଯଦି କହିବେ କେତେ ଟଙ୍କା ଦେବା ତୋତେ, ପ୍ରଭୁ ମୋର ଟଙ୍କା ଦରକାର ନାହିଁ, ମୋତେ ପ୍ରେମ ଧନ ପ୍ରଦାନ କରନ୍ତୁ, ଦେହର ପ୍ରେମ ଚତୁର୍ପକ ଠାରୁ ଇଏ ହେଉଛି ବଡ଼ କଥା। ସାଧାରଣତଃ ଧର୍ମ କହିଲେ ଲୋକମାନେ ଭାବନ୍ତି ଚତୁର୍ବର୍ଗ, ଚତୁର୍ବର୍ଗ କହିଲେ ଧର୍ମ ଅର୍ଥ କାମ ମୋକ୍ଷ, କିନ୍ତୁ ଇଏ ହେଉଛି ପୈତୃକ ଧର୍ମ। ଇଏ ଚତୁର୍ବର୍ଗ ଯେଉଁ ରହିଛି ଚାରି ପୁରୁଷାର୍ଥ ଚତୁର୍ବର୍ଗ, ଇଏ ସବୁ ପୈତୃକ ଧର୍ମ। ସାଧାରଣତଃ ଲୋକମାନେ ଧର୍ମ କହିଲେ ଏଇଟା ବୁଝନ୍ତି ଧର୍ମ ଅର୍ଥ କାମ ମୋକ୍ଷ, ଏମିତି ମୋକ୍ଷ ମଧ୍ୟ ପୈତୃକ ଧର୍ମ, କୈତବ ପ୍ରଧାନ ବୋଲି କୁହାଯାଉ, ତାର ମଧ୍ୟ ମୁକ୍ତିବାଂଛା କୈତବ ପ୍ରଧାନ, ଧର୍ମ ଅର୍ଥ କାମ ଏଇଟା ଆମେ କହିବା କୈତବ ଧର୍ମ, କିନ୍ତୁ ମୁକ୍ତି କ'ଣ କୈତବ ଧର୍ମ କି ନା, ମୁକ୍ତି ମଧ୍ୟ କୈତବ ଧର୍ମ, ପ୍ରଧାନ କୈତବ ବୋଲି କୁହାଗଲା। ତେଣୁ ପ୍ରକୃତ ଧର୍ମ ହେଉଛି ପଞ୍ଚମ ପୁରୁଷାର୍ଥ କୃଷ୍ଣ ପ୍ରେମ, ପ୍ରେମ କୁମାର୍ଥ ମହାନ, ମହାପ୍ରଭୁ ସେଇଟା କହିଲେ ଭଗବତ ଗୀତାରେ। ଭଗବାନ ଯେଉଁ ଧର୍ମ ସ୍ଥାପନ କରନ୍ତି ଇଏ ଯେଉଁ ରହିଛି ଚତୁର୍ବର୍ଗର ଉର୍ଦ୍ଧ ଯେଉଁ ରହିଛି ଧର୍ମ, ସେଇ ଧର୍ମକୁ ସ୍ଥାପନ କରନ୍ତି ଭଗବାନ। ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ ଏକମ୍ ଶରଣଂ ବ୍ରଜ, ଏଇ ଭଗବାନଙ୍କ ଶରଣରେ ଯିବା ସେଇଟା ହେଉଛି ପ୍ରକୃତ ଧର୍ମ। ତେଣୁ ଯେଉଁଠି ଭଗବତ ଗୀତା ଶେଷ ହେଇଛନ୍ତି ସେଇଠି ଭାଗବତ ଆରମ୍ଭ ହେଇଛନ୍ତି। ଧର୍ମ ପ୍ରଜିତ କୈତବୋତ୍ର, କୈତବ ଧର୍ମକୁ ସବୁ ବାଦ ଦିଆଯାଇଛି। ଭଗବାନ ଅନ୍ତିମରେ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ, ଭାଗବତମର ଆରମ୍ଭରେ ସେ କଥା କୁହାଗଲା ଧର୍ମ ପ୍ରଜିତ କୈତବୋତ୍ର। ତେଣୁ ମହାପ୍ରଭୁ ମଧ୍ୟ ସେ କଥା କହିଲେ ପ୍ରେମ କୁମାର୍ଥ ମହାନ, ଏଇ ଧର୍ମ ଅର୍ଥ କାମ ମୁଖ୍ୟ, ଇଏ ଭୌତିକ ବସ୍ତୁ, ଇଏ ହେଉଛି କ'ଣ ହେଉଛି କୈତବ, ଇଏ ହେଉଛି ଚିଟିଂ ଧର୍ମ, ପ୍ରକୃତ ଧର୍ମ ନୁହଁ। ପ୍ରକୃତ ଧର୍ମ ହେଉଛି ସେଇଟା ହେଉଛି କୃଷ୍ଣ ପ୍ରେମ, ପଞ୍ଚମ ପୁରୁଷାର୍ଥ ପ୍ରେମ କୁମାର୍ଥ ମହାନ। ତେଣୁ ଏଇ ଦରିଦ୍ର କୃପଣ କୁଟୁମ୍ବୀ କୁଟୁମ୍ବାଶକ୍ତ କୁଟୁମ୍ବୀ କୁଟୁମ୍ବ ଆସକ୍ତ ରହିଛନ୍ତି ଏବଂ ବିଜିତେନ୍ଦ୍ରିୟ ଅବିଜିତେନ୍ଦ୍ରିୟ ଇନ୍ଦ୍ରିୟକୁ ଯିଏ ଜିତି ପାରୁନାହାନ୍ତି ସେମାନେ ସବୁ ଏହିଭଳି ଭାବରେ ସର୍କଲ୍ ଚାଲିଛି। ଦରିଦ୍ର ରୂପଣ କୁଟୁମ୍ବୀ ଅବିଜିତେନ୍ଦ୍ରିୟ ଭାବରେ ସେମାନେ ସର୍କଲରୁ ବୁହ ଚକ୍ର ବୁହରୁ ଉଦ୍ଧାର ପାଇପାରୁନାହାନ୍ତି। ତେଣୁ ସେମାନେ ଏଭଳି ଭାବରେ ବହୁତ ବିଭିନ୍ନ ପ୍ରକାର ଚିତାଭାବରେ ଦଗ୍ଧୀଭୂତ ହୁଅନ୍ତି। ଭଗବାନଙ୍କ ଶରଣରେ ଚାଲିଗଲେ ଯେମିତି ଯେଉଁ ରହିଛନ୍ତି ବାରିଚରା ଗାଧ ବାରିଚରା ସେମାନଙ୍କର ଆବଶ୍ୟକ ହେଉଛି ବର୍ଷା ବୃଷ୍ଟି ଆସିଲେ ସେମାନେ ପୁଣି ଅଗାଧ ଜଳ ପ୍ରାପ୍ତ ହେବେ। ସେଇଭଳି ଭାବରେ ଆମେ ଯେଉଁ ତ୍ରିତାଭାବରେ ଦଗ୍ଧୀଭୂତ ହେଉଛେ ସେ ତ୍ରିତାଭାବରେ ଦଗ୍ଧୀଭୂତ ହେବାକୁ ମୁକ୍ତ ହେବା ପାଇଁ ଆମକୁ ଭଗବାନଙ୍କର କୃପାବାରି ଦରକାର। ଭଗବାନଙ୍କ କୃପାବାରିରେ ଆମେ ପୁଣି ଶୀତଳତା ପ୍ରାପ୍ତ ହେବା। ତେଣୁ ଏଠି କୁହାଯାଉଛି ଅବାର୍ଥରେ ଯେ ଅବିନ୍ଦନ ଲେଭିରେ ଯଥା ଦରିଦ୍ର ଇତ୍ୟତଃ ପୂର୍ବ ଶ୍ଳୋକେ ସମ୍ପନ୍ନା କୁଟୁମ୍ବିନ ଜ୍ଞେୟ। ପୂର୍ବ ଶ୍ଳୋକ ଯେଉଁ କୁହାଯାଇଥିଲା ସେ କଥା ବି କୁହାଯାଇଥିଲା କୁଟୁମ୍ବିନ କୁହାଯାଇଛି। ଯଦିଓ ପୂର୍ବବର୍ତ୍ତୀ ଶ୍ଳୋକରେ ବର୍ଣ୍ଣନା କରାଯାଇଛି ଯେ ମୂର୍ଖ ମତ୍ସ୍ୟମାନେ କ୍ଷୀୟମାଣ ଜଳ ସମ୍ବନ୍ଧରେ ସଚେତନ ହୁଅନ୍ତି କିନ୍ତୁ କେହି ହୁଏତ ଅଜ୍ଞାନତା ହିଁ ଆନନ୍ଦ ଏହି ଧରଣର ପୁରୁଣା ପ୍ରବାଦ ବାକ୍ୟ ଅନୁଯାୟୀ ମନେ କରିପାରେ ଯେ ଏହି ସମସ୍ତ ମତ୍ସ୍ୟ ତଥାପି ତ ସୁଖୀ କିନ୍ତୁ ଅଜ୍ଞ ମତ୍ସ୍ୟଗୁଡ଼ିକ ଶରତ ଋତୁରେ ସୂର୍ଯ୍ୟକିରଣ ଦ୍ୱାରା ଦଗ୍ଧ ହେବାକୁ ହୁଏ। ସେହିପରି ଯଦିଓ ସଂସାରରେ ଆସକ୍ତ କୌଣସି ବ୍ୟକ୍ତି ତା'ର ପରମାର୍ଥିକ ଜୀବନର ଅଜ୍ଞତାକୁ ପରମ ସୁଖ ବୋଲି ମନେ କରିପାରେ କିନ୍ତୁ ସଂସାର ଜୀବନର ସମସ୍ୟା ଦ୍ୱାରା ତାକୁ କ୍ରମାଗତ ବିବ୍ରତ ହେବାକୁ ହୁଏ ଏବଂ ପ୍ରକୃତ ପକ୍ଷେ ତା'ର ଅନିୟନ୍ତ୍ରିତ ଇନ୍ଦ୍ରିୟଗୁଡ଼ିକ ଶେଷ ପର୍ଯ୍ୟନ୍ତ ତାକୁ ଉପଶମହୀନ ତୀବ୍ର ଦୈହିକ ଯତ୍ନାବୟ ଅବସ୍ଥା ଆଡ଼କୁ ନେଇଯାଏ। ତେଣୁ ଏହିଭଳି ଅବସ୍ଥା ରହିଛି ଲୋକମାନେ ଏହିପରି ଅବସ୍ଥାରେ ରହିଛନ୍ତି। ତେଣୁ ଏଇଟା ଯଦ୍ୱା ତେଷାମ ଏବ ତାପଂ ବନ୍ୟତି। ତେଣୁ ଏଇଟା ଆମର ଏଇଟା ଶିକ୍ଷା ଉପାଦେୟ ଶିକ୍ଷା ନା ହେୟ ଶିକ୍ଷା ଏଇଟା ହେଉଛି ହେୟ ଶିକ୍ଷା ଆମେ ଏଇଟା ତ୍ୟାଗ କରିବା କଥା। ତେଣୁ ଶ୍ଳୋକ 39 କୁହାଯାଉଛି ଶନୈ ଶନୈ ଯୌ ପଙ୍କଂ ସ୍ଥଳାନ୍ୟାମଂ ଚ ବିରୁଦ୍ଧ ଯଥାଂ ମମତାଂ ଧୀରା ଶରୀରାଦି ସୁନାତ୍ମସଃ ନାତ୍ମସୁ ଶନୈ ଶନୈ ଯୌ ପଙ୍କ। ଶରତ ଋତୁରେ ଆଉ ଗୋଟେ ବର୍ଣ୍ଣନା କରାଯାଉଛି ଶରତ 18 ଶ୍ଳୋକରେ ଶରତ ଋତୁରେ ବର୍ଣ୍ଣନା କରାଯାଉଛି 32-49 18 ଶ୍ଳୋକରେ ଶରତ ଋତୁରେ ବର୍ଣ୍ଣନା କରାଯାଉଛି। ତେଣୁ ଇଏ 8 ଶ୍ଳୋକରେ କୁହାଯାଉଛି ଶନୈ ଶନୈ ଯୌ ପଙ୍କଂ ଶରତ ଋତୁରେ ବର୍ଷା ଋତୁରେ ଯେମିତି ରାସ୍ତା ସବୁ ପଙ୍କ ହେଇ ପଙ୍କିଳ ହୋଇଯାଉଥିଲା କାଦୁଅ ହୋଇଯାଉଥିଲା କିନ୍ତୁ ଆସ୍ତେ ଆସ୍ତେ ଶରତ ଋତୁ ଯେତେବେଳେ ଆସୁଛି ସେ ପଙ୍କ ସବୁ ନଷ୍ଟ ଚାଲିଯାଉଛି ଶୁଖିଯାଉଛି ଧୀରେ ଧୀରେ ଶୁଖୁଛି। ଶନୈ ଶନୈ ଯୌ ପଙ୍କ ସ୍ଥଳାନ୍ୟା ଆମଞ୍ଚ ବିରୁଦ୍ଧ ସ୍ଥଳ ଯେଉଁ ଭୂମି ସବୁ ରହିଛି ଆମଙ୍ଗ କହିଲେ ଅପକ୍ୱ ଅବସ୍ଥା ସେମାନେ ପୁଣି ଶୁଖିଯାଉଛି ଶୁଖିଲା ହୋଇଯାଉଛି ଆଉ ପଙ୍କ ରହୁନାହିଁ ଏବଂ ବିରୁଦ୍ଧ ମଧ୍ୟ ଲତା ଗୁଳ୍ମ ସବୁ ଯେଉଁ ରହିଛି ସେଥିରେ ମଧ୍ୟ ଏସବୁ କ'ଣ ଚାଲିଯାଉଛି କଙ୍କିଳତା ମଧ୍ୟ ଚାଲିଯାଉଛି ବିରୁଦ୍ଧର। ତେଣୁ ଏଇଟାକୁ ତୁଳନା କରୁଛନ୍ତି କିଭଳି ଭାବରେ ନା ଯଥାହଂ ମମତାଂ ଧୀରା ଶରୀରାଦିଷୁ ନା ଆତ୍ମସୁ ଏହା ସହିତ ଯଥା କହିଲେ ଉଦାହରଣ ଦେଉଛନ୍ତି ସୁଖଦେବ ଗୋସ୍ୱାମୀ ଅହଂ ମମତାଂ ଧୀରା ଅହଂ ମମତା ଯେଉଁମାନଙ୍କ ରହିଛି ସେମାନେ ସେଭଳି ଭାବରେ ଶରୀରାଦିଷୁ ଅନାତ୍ମସୁ ଏ ଶରୀର ହେଉଛି ଅନାତ୍ମା ତେଣୁ ଏଥିରୁ ଯେଉଁମାନେ ମୁନି ବ୍ୟକ୍ତିମାନେ ସେମାନେ ସବୁ ମୁନିଗଣ ଧୀର ମୁନି ଧୀରା କହିଲେ ଧୀର ମୁନିଗଣ ମୁନିଗଣ ସେମାନେ ମଧ୍ୟ ଅନାତ୍ମାରୁ ଶରୀର ହେଉଛି ଅନାତ୍ମା ଏଇଟା ଆତ୍ମା ନୁହଁ ଆମେ ଶରୀର ନୁହଁ ଏଇଥିରୁ ସେମାନେ ଶରୀର ଧାରଣରୁ ମୁକ୍ତ ହୁଅନ୍ତି। ଅହଂ ମମତାଂ ଯହୁ ଅହଂ ଏ ଶରୀରକୁ ଅହଂ ବୋଲି ଭାବୁଛେ ଶରୀର ସମ୍ବନ୍ଧୀୟ ଯେଉଁ ରହିଛି ଆମର ମମତା ଆସୁଛି ଆମର ଏମାନେ ଏଇ ଯେଉଁ ଧୀରା ଯେଉଁମାନେ ଧୀର ବ୍ୟକ୍ତି ଯେଉଁମାନେ ମୁନିମାନେ ଧୀର ଅଧୀର ସେମାନେ ନୁହନ୍ତି ବାଚ ବେଗମ ମନସା କଥ ବେଗମ ଜୁହା ବେଗମ ଉଦର ଉପସ୍ଥ ବେଗମ ଏଇତାନ ବେଗାନ ଯେଉଁ ବିଷୟ ଏତେ ଧୀରା ଧୀରା ଶବ୍ଦ ସଂଜ୍ଞା ଦିଆଯାଇଛି ଏ ଯେଉଁ ଛଅଟି ବେଗ ରହିଛି ଆମର କହିବାର ବେଗ ବାଚ ବେଗ ମନର ବେଗ କ୍ରୋଧର ବେଗ ଜୁହାର ବେଗ ଜୁହା ବେଗ କହିଲେ ଏଠି ରସନାକୁ ବୁଝାଉଛି ଏଇଟା ହେଉଛି ଜ୍ଞାନେନ୍ଦ୍ରିୟ ବାଚ ବେଗ ମଧ୍ୟ ଜୁହାର ବେଗ କିନ୍ତୁ ସେଇଟା ହେଉଛି କର୍ମେନ୍ଦ୍ରିୟ ତେଣୁ ବାଚ ବେଗ ମନସା କ୍ରୋଧ ବେଗମ ଜୁହା ବେଗମ ଉଦର ବେଗ ରହିଛି ଯେଉଁମାନେ ଉପବାସ ରହିଛନ୍ତି ଏକାଦଶୀରେ ସେମାନେ ଉଦର ବେଗକୁ ବୁଝିପାରିବେ ତେଣୁ ଉଦର ବେଗ ଉପସ୍ଥ ବେଗ ଯୌନ ବେଗ ମଧ୍ୟ ରହିଛି ଏଭଳି ଭାବରେ ଛଅଟି ବେଗ ଯେଉଁ ରହିଛି ଏ ବେଗକୁ ଯେଉଁମାନେ ନିୟନ୍ତ୍ରଣ କରିପାରନ୍ତି ସେମାନେ ହେଉଛନ୍ତି ଧୀର ବ୍ୟକ୍ତି ତେଣୁ ଏ ଧୀର ବ୍ୟକ୍ତିମାନେ ସେମାନେ ଏ ଅହଂ ମମତାକୁ ତ୍ୟାଗ କରିପାରନ୍ତି ଶରୀର ହେଉଛି ଅନାତ୍ମ ବସ୍ତୁ ଏଇଟା ଆତ୍ମା ବସ୍ତୁ ନୁହଁ ଏଇ ଧାରଣା ଏଇ ଜ୍ଞାନ ସେମାନେ ପ୍ରାପ୍ତ ହୁଅନ୍ତି ତେଣୁ ଏ ଧୀର ବ୍ୟକ୍ତି ଏଇ ସ୍ତର ପ୍ରାପ୍ତ ହୁଅନ୍ତି ଯେମିତି ଶରତ ଋତୁରେ ଯେଉଁ ଭୂମି ଇତ୍ୟାଦି ତା'ର ପଙ୍କିଳତାରୁ ମୁକ୍ତ ହୋଇଯାଏ ସେଭଳିଆ ଧୀର ବ୍ୟକ୍ତିମାନେ ତାଙ୍କର ଅହଂ ମମତାରୁ ମୁକ୍ତ ହୋଇଯାଆନ୍ତି ଅନାତ୍ମ ଏ ଶରୀରକୁ ଯେଉଁ ରହିଛି ଶରୀରରେ ଯେଉଁ ଅହଂ ବୋଲି ଭାବୁଥିଲେ ଏବଂ ଶରୀର ସମ୍ବନ୍ଧକୁ ମମତା ଯେଉଁ କରୁଥିଲେ ସେଥିରୁ ସେମାନେ ମୁକ୍ତ ହୋଇଯାଆନ୍ତି ତେଣୁ ଏଇଟା ହେଉଛି ଉପାଦେୟ ଶିକ୍ଷା ତେଣୁ ପର ଶ୍ଳୋକରେ କୁହାଯାଉଛି ଶ୍ଳୋକ ଚାଳିଶରେ ନିଶ୍ଚଳାମ୍ବୁରଭୂତୁସ୍ନିଂ ସମୁଦ୍ର ଶରଦାଗମୀ ଆତ୍ମନ୍ୟୁପରତେ ସମ୍ୟକ୍ ମୁନି ବିଉପରତାଗମ ଶରଦ ଋତୁରେ ଆଉ ଗୋଟେ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ ଇଏ ହେଉଛି ନବମ ବର୍ଣ୍ଣନା ଶରତ ଋତୁର କ'ଣ ନା ନିଶ୍ଚଳା ଅମ୍ବୁରଭୂତ ତୁଷ୍ଣି ସମୁଦ୍ର ଶରଦାଗମୀ ସମୁଦ୍ର ବୃନ୍ଦାବନରେ କେଉଁଠୁ ସମୁଦ୍ର ଆସିଲା ତେଣୁ ଏଠି ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି ଯେ ମଥୁରା ପଶ୍ଚିମ ଦିଶି ମାନସ ଗଙ୍ଗା ସମୁଦ୍ର ତୁଲ୍ୟ ମାନସ ଗଙ୍ଗା ଯେଉଁ ରହିଛି ସେ ସମୁଦ୍ର ଭଳି ତେଣୁ ମାନସ ଗଙ୍ଗାରେ ବହୁତ ନଦୀ ପଡ଼ୁଛନ୍ତି ଆସିକରି ତେଣୁ ଶରତ ଋତୁରେ କ'ଣ ହେଉଛି ନା ନିଶ୍ଚଳାମ୍ବୁ ରଘୁ ତୁଷ୍ଣି ଜଳ ଯେତେବେଳେ ବର୍ଷା ଜଳ ଆସି ପଡ଼ୁଛି ପ୍ରବେଶ କରୁଛି ସେଥିରେ ବହୁତ ଶବ୍ଦ ହେଉଛି କିନ୍ତୁ ଶରତର ଆଗମନରେ ସମୁଦ୍ରରେ ଯେଉଁଭଳି ଭାବରେ ବର୍ଷା ପଡ଼ିଲେ ଯେଉଁ ଶବ୍ଦ ହୁଏ ଶରତର ଆଗମନରେ ଏସବୁ ନିଶ୍ଚଳ ହୋଇଯାଏ ଆଉ ବେଶୀ ଜଳ ଆସିପାରେ ନାହିଁ ଅମ୍ବୁ ଜଳଟା ଅମ୍ବୁ ବହୁତ ତୁଷ୍ଣି ନିରବ ହୋଇଯାଏ ଯେଉଁ ଗର୍ଜନ ହେଉଥିଲା ବର୍ଷା ଋତୁରେ ଏ ଶରତ ଋତୁରେ ସେ ଗର୍ଜନଟା ରହେ ନାହିଁ ତୁଷ୍ଣି ବା ନିରବ ହୋଇଯାଏ ଜଳ ସବୁ ନିରବ ହୋଇଯାଆନ୍ତି ତେଣୁ ଏ ଯେଉଁ ଶରତ ଋତୁର ଦୃଶ୍ୟ ରହିଛି ଏ ଶରତ ଋତୁର ଦୃଶ୍ୟ ସହିତ କ'ଣ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ଉଦାହରଣ କ'ଣ ଦେଉଛନ୍ତି ନା ଆତ୍ମନିଉପରତେ ସମ୍ୟକ୍ ମୁନି ବିଉପରତାଗମ ଆତ୍ମନିଉପରତେ ସମ୍ୟକ୍ ଆତ୍ମନିଉପରତେ ଆତ୍ମନିଉପରତେ ମାନେ ବିରତ ହୋଇଯାଆନ୍ତି ସମ୍ୟକ୍ ପୂର୍ଣ୍ଣ ଭାବରେ ବିଉପରତ ଆଗମେ ବୈଦିକ ମନ୍ତ୍ର ପାଠ ଇତ୍ୟାଦି ଆର ଅର୍ଥ ହେଉଛି ଯେ ସମସ୍ତ ଜଡ଼ କାର୍ଯ୍ୟକଳାପରୁ ବିଭିନ୍ନ ବିରତ ଏବଂ ବୈଦିକ ମନ୍ତ୍ର ଉଚ୍ଚାରଣ ପରିତ୍ୟାଗକାରୀ କୌଣସି ମୁନି ପରି ଶରତ ଆଗମନରେ ସମୁଦ୍ର ଓ ସରୋବର ଗୁଡ଼ିକ ଶବ୍ଦହୀନ ଏବଂ ସେମାନଙ୍କର ଜଳ ସ୍ଥିର ହୋଇଯାଏ ଶବ୍ଦହୀନ ହୋଇଯାଆନ୍ତି ଏବଂ ସ୍ଥିର ହୋଇଯାଏ ଜଳ ସେହିଭଳି ଭାବରେ ଯେଉଁମାନେ ମୁନି କେଉଁଭଳି ଭାବରେ ନା ଜଡ଼ କାର୍ଯ୍ୟକଳାପରୁ ବିରତ ସେମାନେ ହୋଇଯାଆନ୍ତି ତାଙ୍କର ଏକମାତ୍ର କର୍ତ୍ତବ୍ୟ ସେମାନେ ଜାଣନ୍ତି ଭଗବାନ କୃଷ୍ଣ ଭକ୍ତି କହିଲେ ସର୍ବକର୍ମକୃତ ହଏ ଆଉ ଅନ୍ୟ କୌଣସି ବୌଦ୍ଧିକ କାର୍ଯ୍ୟରେ ତାଙ୍କର ଆଉ ସେମାନେ ସବୁ ବିରତ ହୋଇଯାଆନ୍ତି ଏବଂ ବୈଦିକ ମନ୍ତ୍ର ଉଚ୍ଚାରଣ ମଧ୍ୟ ପରିତ୍ୟାଗ କରନ୍ତି। ବୈଦିକ ମନ୍ତ୍ର କ'ଣ ଉଚ୍ଚାରଣ କାହିଁକି ବନ୍ଦ କରିବେ? ଏଠି ଭାବାର୍ଥରେ କୁହାଯାଉ, ଜାଗତିକ ଉନ୍ନତି, ଯୌଗିକ କ୍ଷମତା ଓ ନିର୍ବିଶେଷ ମୁକ୍ତି ଲାଭ ଉଦ୍ଦେଶ୍ୟରେ କେହି ସାଧାରଣ ବ୍ୟକ୍ତି ବୈଦିକ ମନ୍ତ୍ର ଆବୃତ୍ତି କରିଥାନ୍ତି, କିନ୍ତୁ କୌଣସି ମୁନି ଯେତେବେଳେ ବ୍ୟକ୍ତିଗତ କାମନା ବାସନାରୁ ସମ୍ପୂର୍ଣ୍ଣ ମୁକ୍ତ ହୁଅନ୍ତି ସେତେବେଳେ ସେ କେବଳ ପରମେଶ୍ୱର ଭଗବାନଙ୍କର ଅପ୍ରାକୃତ ମହିମା କୀର୍ତ୍ତନ କରନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ବୈଦିକ ମନ୍ତ୍ରରୁ ମୁକ୍ତ ହୁଅନ୍ତି ଅର୍ଥ ହେଉଛି ନା, ଯେଉଁମାନେ ସାଧାରଣତଃ କର୍ମକାଣ୍ଡୀୟ ଯଜ୍ଞ ଇତ୍ୟାଦି କରନ୍ତି, ମନ୍ତ୍ର ଉଚ୍ଚାରଣ କରନ୍ତି ଇତ୍ୟାଦି କର୍ମକାଣ୍ଡୀୟ, ସର୍ବକର୍ମାଖିଳ ପାର୍ଥ ଜ୍ଞାନ ପରିସୀମା ପଦେ, ଯେ ବେଦରେ ଚତୁର୍ଥ ଅଧ୍ୟାୟରେ ଭଗବତ ଗୀତାରେ ବର୍ଣ୍ଣନା କରାଯିବ, ଏସବୁ ହେଉଛି କର୍ମକାଣ୍ଡୀୟ କଥା ବୋଲି କହିବେ ଭଗବାନ କହିବେ। ଏବଂ ବହୁବିଧା ଯଜ୍ଞ ବିଧତା ବ୍ରହ୍ମଣ ମୁଖେ କର୍ମଜାନ ବିଧିତାନ ସର୍ବାନ ଏବଂ ଜ୍ଞାତ ବିମୁକ୍ତେ ସେ। ଏଇଭଳି ଭାବରେ କର୍ମକାଣ୍ଡୀୟ ଯଜ୍ଞ ବହୁତ ରହିଛି, ସେ ମନ୍ତ୍ର ଯେଉଁମାନେ ଉଚ୍ଚାରଣ କରନ୍ତି ଯେତେବେଳେ ସେମାନେ ଜ୍ଞାନ ସ୍ୱରୂପ ଆସନ୍ତି ସେଠି ସବୁ କର୍ମର ସମାପ୍ତି ହୋଇଯାଏ। ସର୍ବକର୍ମ ଫଳ ପାର୍ଥ ଜ୍ଞାନ ପରିସମାପ୍ୟତେ, ତେଣୁ ବୈଦିକ କର୍ମକାଣ୍ଡୀୟ ଦ୍ୱାରା ପ୍ରତି ସେମାନେ ଆକୃଷ୍ଟ ନ ହୋଇ ସେମାନେ ଭଗବାନଙ୍କର ଶୁଦ୍ଧ ଭକ୍ତି ସେମାନେ ଆଚରଣ କରନ୍ତି, ଏଇଟାକୁ ଏଇଭଳି ଭାବରେ ବୁଝିବାକୁ ପଡ଼ିବ। ତେଣୁ ଏ ଶ୍ଳୋକଟି ଏଇଟା ହେଉଛି ଉପାଦେୟ ଶିକ୍ଷା। ସେଇଭଳି ଭାବରେ ପରବର୍ତ୍ତୀ ଶ୍ଳୋକ 41ରେ କୁହାଯାଉଛି, କେଦାରଭ୍ୟ ତପୋଗୃହ୍ଣନ୍ କର୍ଷକା ଦୃଢ଼ ସେତୁଭି ଯଥା ପ୍ରାଣୀ ସ୍ରବଜ୍ଞାନମ୍ ତନ୍ନିରୋଧେନ ଯୋଗିନା। ଏ ଆଉ ଗୋଟିଏ ଶରଦୃତର ଉଦାହରଣ, ଶରଦୃତର ବର୍ଣ୍ଣନା। କେଦାରଭ୍ୟ ତପୋଗୃହ୍ଣନ୍, କେଦାରଭ୍ୟ କହିଲେ ଯେଉଁମାନେ କୃଷକ ଏମାନେ ସବୁ କ'ଣ କରନ୍ତି, କେଦାରାଭିହେତୁ ଅପୋଗୃହ୍ଣନ୍, ଜଳଟାକୁ ଶରତ ଋତୁରେ ଜଳ ପୁଣି ଚାଲିଯିବ ବହିଯିବ ସେଥିପାଇଁ କ'ଣ କରନ୍ତି ସେମାନେ ନା, କର୍ଷକା ଦୃଢ଼ ସେତୁ ଭି, ତାଙ୍କର ସେ ବନ୍ଧକୁ ବାନ୍ଧି ଦିଅନ୍ତି ଯାହାଫଳରେ କି ସେ ଜଳଟା ରହିବ, ଜଳଟା ଚାଲିଯିବ ନାହିଁ, ରହିଥିବ ଜଳଟା। ଏ ଶରତ ଋତୁର ବର୍ଣ୍ଣନା ଏଇଭଳି କରାଯାଏ, କୃଷକମାନେ ଏଇଭଳି ଭାବରେ ଜଳକୁ ବାନ୍ଧି ରଖନ୍ତି, ଜଳରେ ଯେମିତି ନଷ୍ଟ ନ ହେବ, ଆଉ ବର୍ଷା ହେବ ନାହିଁ, ଶରତ ଋତୁ ଆସିଗଲା, ଏଥର ଗ୍ରୀଷ୍ମ ଏଥରକ ଶୀତ ଆସିବ, ଏସବୁ ଆସିବ, ତା'ପରେ ଗ୍ରୀଷ୍ମ ଆସିବ, ତେଣୁ ଆଉ ବର୍ଷା ହେବ ନାହିଁ, ତେଣୁ କୃଷି ପାଇଁ ଜଳର ବହୁତ ଆବଶ୍ୟକତା ରହିଛି, ତେଣୁ ସେମାନେ ଜଳକୁ ବନ୍ଧେଇକି ରଖନ୍ତି। ତେଣୁ ଏ ଉଦାହରଣ ଦେଇ ଏଇଟାକୁ ଦେଖିକିରି ସୁଖଦେବ ଗୋସ୍ୱାମୀ ଉଦାହରଣ ଦେଉଛନ୍ତି, କହୁଥିଲେ ଯଥା ପ୍ରାଣୀ ସ୍ରବତ ଜ୍ଞାନମ୍ ତା ନିରୋଧେନ ଯୋଗିନ, ଯୋଗୀମାନେ ସେଇଭଳି ଭାବରେ କ'ଣ କରନ୍ତି ନା, ପ୍ରାଣୀ କହିଲେ ଇନ୍ଦ୍ରିୟଗୁଡ଼ିକ ମାଧ୍ୟମରେ ବହିର୍ମୁଖ, ଯେଉଁମାନେ ବହିର୍ମୁଖ ହୋଇଯାଆନ୍ତି ତାଙ୍କର ସବୁ ଜ୍ଞାନ ନଷ୍ଟ ହୋଇଯାଏ, ଚେତନା ସବୁ ନଷ୍ଟ ହୋଇଯାଏ ବହିର୍ମୁଖ ହୋଇଥିବାରୁ, ବହିର୍ମୁଖ ହୋଇଥିବାରୁ ଚେତନା କେମିତି ନଷ୍ଟ ହୋଇଯାଏ ନା, ବିଭିନ୍ନ କାର୍ଯ୍ୟକଳାପରେ ଲିପ୍ତ ରହି ରହି ସେସବୁ ଜ୍ଞାନ ତାଙ୍କର ଲୁପ୍ତ ହୋଇଯାଏ, ଭଗବାନଙ୍କର କିଛି ସେବା କଲେ ନାହିଁ, ଭଗବାନଙ୍କର ଗ୍ରନ୍ଥ କିଛି ଅଧ୍ୟୟନ କଲେ ନାହିଁ, ବୈଦିକ ଗ୍ରନ୍ଥ କିଛି ଅଧ୍ୟୟନ କଲେ ନାହିଁ, ବିଭିନ୍ନ ଭୌତିକ କାର୍ଯ୍ୟକଳାପରେ ଲିପ୍ତ ରହିକରି ତାଙ୍କର ଯାହା ପୂର୍ବରୁ କିଛି ଜ୍ଞାନ ଥିଲା ସେସବୁ ପୁଣି ଭୁଲିଯିବେ। ତେଣୁ ଯଥା ପ୍ରାଣୀ ସ୍ରବତ ଜ୍ଞାନ, ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେଉଁ ବିଭିନ୍ନ ପ୍ରକାର ଇନ୍ଦ୍ରିୟ ପ୍ରୀତିକର କାର୍ଯ୍ୟରେ ଲିପ୍ତ ରହିବା ଦ୍ୱାରା ତାଙ୍କର ଆଉ ଭଗବତ ଜ୍ଞାନ ଆସ୍ତେ ଆସ୍ତେ ଶେଷ ହୋଇଯାଏ। ଯେମିତି ଜଳକୁ ଯଦି ନ ବନ୍ଧା ରଖା ବନ୍ଧା ଯଦି ନଯିବ ନ ହେବ ତାହେଲେ ସେ ଜଳ ବୋହିଯିବ, ସେଇଭଳି ଭାବରେ ଆମର ଯେଉଁ ଜ୍ଞାନ ରହିଛି ଏ ଜ୍ଞାନଟାକୁ ଯଦି ଆମେ ଇନ୍ଦ୍ରିୟ ତୃପ୍ତିକର କାର୍ଯ୍ୟରେ ଯଦି ଆମେ ଲଗିକି ରହିଲେ ଏ ଜ୍ଞାନଟି ମଧ୍ୟ ଆସ୍ତେ ଆସ୍ତେ ଚାଲିଯିବ, ଆମେ ଭୁଲିଯିବା ସବୁ କଥା। ତା'ର ନିରୋଧହୀନ ଯୋଗିନ, ତେଣୁ ଯୋଗୀମାନେ କ'ଣ କରନ୍ତି ନା, ଇନ୍ଦ୍ରିୟମାନଙ୍କୁ ସଂଯମ କରନ୍ତି, ଇନ୍ଦ୍ରିୟମାନଙ୍କୁ ସଂଯମ କରି ତାଙ୍କର ଶାସ୍ତ୍ର ଅଭ୍ୟାସ କରନ୍ତି, ଭଗବାନଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତି, ତେଣୁ ତାଙ୍କର ଜ୍ଞାନ ସେହିଭଳି ଭାବରେ ସୁରକ୍ଷିତ ହେଇ ରହିଥାଏ, ଜ୍ଞାନଟା ନଷ୍ଟ ହେଇଯାଏ ନାହିଁ। ସୁନ୍ଦର ଉଦାହରଣ ଦେଉଛନ୍ତି ପ୍ରଭୁପାଦ ମହାରାଜ ମଧ୍ୟ ତାଙ୍କର ଭାବାର୍ଥ କହୁ। ଶରତ କାଳରେ କୃଷକମାନେ ଶକ୍ତ କରି ହିଡ଼ ଦେଇ କ୍ଷେତର ଜଳକୁ ଧରି ରଖନ୍ତି, ଯେପରି କ୍ଷେତରେ ରଖାଯାଇଥିବା ଜଳ ବୋହିଯାଇ ନପାରେ। ସେତେବେଳେ ଆଉ ନୂତନ ଭାବେ ବୃଷ୍ଟି ହେବାର ସମ୍ଭାବନା ନଥାଏ, ତେଣୁ ଜମିରେ ଯେତେକ ଜଳ ଥାଏ ତାକୁ ଦୃଢ଼ ଆଡ଼ି ଦେଇ ଧରି ରଖିବାକୁ ଚେଷ୍ଟା କରାଯାଏ। ସେହିପରି ଯେଉଁ ମଣିଷ ଆତ୍ମଜ୍ଞାନ ଲାଭ ମାର୍ଗରେ ଅଗ୍ରସର ହେବାକୁ ଚାହେଁ, ସେ ତାର ଇନ୍ଦ୍ରିୟଗୁଡ଼ିକୁ ଦମନ କରି ନିଜ ଶକ୍ତିକୁ ରକ୍ଷା କରେ। ଶାସ୍ତ୍ରରେ ଉପଦେଶ ଦିଆଯାଇଛି ଯେ 50 ବର୍ଷ ବୟସ ପରେ ସଂସାର ଜୀବନରୁ ଅବସର ଗ୍ରହଣ କରିବା ଉଚିତ, ଏବଂ କୃଷ୍ଣ ଭାବନାମୃତର ଉନ୍ନତି ସାଧନା ଦିଗରେ ଉପଯୋଗ କରିବା ପାଇଁ ବେଦର ଶକ୍ତିକୁ, ଦେହର ଶକ୍ତିକୁ ସଂଗ୍ରହଣ କରିବା ଉଚିତ। ଯେତେବେଳେ ପର୍ଯ୍ୟନ୍ତ ମନୁଷ୍ୟ ତାର ଇନ୍ଦ୍ରିୟଗୁଡ଼ିକୁ ଦମନ କରି ପରମେଶ୍ୱର ଭଗବାନ ମୁକୁନ୍ଦଙ୍କର ଅପ୍ରାକୃତ ପ୍ରେମମୟୀ ସେବାରେ ସେଗୁଡ଼ିକୁ ନିଯୁକ୍ତ ନ କରିଛନ୍ତି, ସେତେବେଳେ ପର୍ଯ୍ୟନ୍ତ ତାଙ୍କର ମୁକ୍ତି ଲାଭର କୌଣସି ସମ୍ଭାବନା ନାହିଁ। ତେଣୁ ଏଇଭଳି ଭାବରେ ଇନ୍ଦ୍ରିୟ ସଂଯମର ଆବଶ୍ୟକତା ରହିଛି। ତେଣୁ ଏଇ ଯେଉଁ ଉପଦେଶଟି ଦିଆଗଲା, ଏଇ ଯେଉଁ ଉଦାହରଣଟି ଦିଆଗଲା, ଏଇଟା ଆମର କ'ଣ କରିବା, ଏଇଟା ଆମେ ଉପାଦେୟ ଶିକ୍ଷା। ଏଇଭଳି ଭାବରେ ଆମେ ମଧ୍ୟ ଆମର ଇନ୍ଦ୍ରିୟଙ୍କୁ ସଂଯମ କରିବା, ଏ ଉପାଦେୟ ଶିକ୍ଷା। କ'ଣ ପରବର୍ତ୍ତୀ ଶ୍ଳୋକ 42ରେ କୁହାଯାଉଛି, ଶରଦ ଅର୍କାଂଶୁ ଯାଂ ତାପାନ୍ ଭୂତାନାମ ଉଡ଼ୁପୁ ହରତ ଦେହାଭିମାନ ଯଂ ବୋଧୋ ମୁକୁନ୍ଦୋ ବ୍ରଜଜୋଷିତାମ୍। ଏଠି ଗୋଟେ ଶରଦ ଋତୁର ବର୍ଣ୍ଣନା ଦେଇ ଗୋଟେ ଉଦାହରଣ, ସୁନ୍ଦର ଉଦାହରଣ ଦେଉଛନ୍ତି। ତେଣୁ ଏଇଟା 11ତମ ଶରତ ଋତୁର ବର୍ଣ୍ଣନା, 18 ଶ୍ଳୋକରେ ବର୍ଣ୍ଣନା କରାଯାଏ ଶରତ ଋତୁର 32-49। ତେଣୁ ଏ 42 ଶ୍ଳୋକରେ କହୁଛନ୍ତି ଶରଦ ଅର୍କାଂଶୁ ଯାଂ ତାପାନ୍। ଶରଦ ଅର୍କ କହିଲେ ଶରତ କାଳରେ ଯେଉଁ ସୂର୍ଯ୍ୟଙ୍କର ଅଂଶୁ, ଅର୍କାଂଶୁ ଯାଂ ଶରଦ ଯେଉଁ ସୂର୍ଯ୍ୟଙ୍କର ଯେଉଁ ତାପରେ ତାପାନ କ'ଣ ହୁଏ ନା ଭୂତାନାମ ଉଡ଼ୁପୁ ହରତ, ଉଡ଼ୁପ ବା ଚନ୍ଦ୍ର ଇତ୍ୟାଦି, ଅର୍କ ଚନ୍ଦ୍ର ସୂର୍ଯ୍ୟ ଏମାନେ ସବୁ ଦିନବେଳା ଶରଦ ଅର୍କ ଯେଉଁ ରହିଛି, ଶରଦ ପ୍ରଚର କିରଣ, ପ୍ରଚୁର ପ୍ରକଣ୍ଡ କିରଣ ରହିଛି, ସେମାନେ ତାପରେ ଦଗ୍ଧୀଭୂତ ହୁଅନ୍ତି। ଭୂତାନା ଉଡ଼ୁପ ହରତ, ସନ୍ଧ୍ୟାବେଳ ହୋଇଗଲେ ଉଡ଼ୁପ ଚନ୍ଦ୍ରର ଯେଉଁ କିରଣ ଶୀତଳ କିରଣ ଆସେ ଗ୍ରୀଷ୍ମ ଋତୁ, ମାନେ ଦିନବେଳାର ଯେଉଁ ସୂର୍ଯ୍ୟଙ୍କର ପ୍ରଚଣ୍ଡ ତାପରୁ ସେଇଟା ଆମେ ମୁକ୍ତି ପାଏ ବା ହରଣ କରିଯାଏ, ସେ ତାପଟା ହରଣ ହୋଇଯାଏ। ଏଇ ଚନ୍ଦ୍ର ଶୀତଳ କିରଣ ସେ ତାପକୁ ହରଣ କରିଦିଏ। ଏଇ ଶରତ ଋତୁର ଆଉ ଗୋଟେ ବର୍ଣ୍ଣନା, ଦିନବେଳା ଯେଉଁ ରହିଛି ଶରଦ ଅର୍କଂ ଅଂଶୁଯାଂ ତାପାନ୍, ଦିନବେଳା ଯେଉଁ ସୂର୍ଯ୍ୟ କିରଣର ଯେଉଁ ତାପ ଉତ୍ତାପ ରହିଛି ସେଇଟା କ'ଣ ହୁଏ ନା ଭୂତାନାମ ଉଡ଼ୁପ ହରତ, ରାତ୍ରିରେ ଚନ୍ଦ୍ର କିରଣ ଦ୍ୱାରା, ଉଡ଼ୁପ କହିଲେ ଚନ୍ଦ୍ର କିରଣ ଦ୍ୱାରା ନକ୍ଷତ୍ର, ଉଡ଼ୁପ କହିଲେ ନକ୍ଷତ୍ର, ଏବଂ ନକ୍ଷତ୍ର ଭିତରେ ଶ୍ରେଷ୍ଠ ନକ୍ଷତ୍ର ହେଉଛି ଶଶି, ନକ୍ଷତ୍ରାଣାମ୍ ଅହଂ ଶଶି, ଭଗବାନର ଜଣେ ବିଭୂତି। ତେଣୁ ଏଇ ଚନ୍ଦ୍ର କିରଣର ଶୀତଳ କିରଣରେ ସକାଳ ବେଳା ଯେଉଁ ଆମେ ରାତି ଦିନବେଳା ଯେଉଁ ବହୁତ ତାପରେ ଦଗ୍ଧୀଭୂତ ହେଉଥିଲେ, ଏଇଟା ଶୀତଳତା ଆମେ ପ୍ରାପ୍ତ ହେଉଛେ, ଆମର ତାପଟା ହରଣ ହୋଇଯାଉଛି। ଏଇଟାକୁ ସୁଖଦେବ ଗୋସ୍ୱାମୀ ଉଦାହରଣ ଦେଉଛନ୍ତି, ଆଉ ଗୋଟେ ସୁନ୍ଦର ଉଦାହରଣ ଦେଉଛନ୍ତି। ଏ ଉଦାହରଣ ଦେଲେ ନା ଦେହାଭିମାନ ଯେଉଁ ବୋଧ ମୁକୁନ୍ଦ ବ୍ରଜଜୋଷିତାମ, ଯେଉଁମାନେ ଦେହାଭିମାନ ରହିଛନ୍ତି, ଦେହାଭିମାନ ଯେଉଁମାନେ ରହିଛନ୍ତି, ଦେହ ଆମେ ହେଉଛୁ ଦେହ, ଏ ଅଭିମାନ ରହିଛନ୍ତି, ସେମାନେ ସବୁବେଳେ ତାପରେ ଦଗ୍ଧୀଭୂତ ହେଉଛନ୍ତି ବୋଧ। ଏଇ ଦେହାଭିମାନ ଯେଉଁ ରହିଛି ତାପ, ଏଇଟା ବୋଧ ବା ଯେଉଁ ରହିଛି ଜ୍ଞାନ ଦ୍ୱାରା ଏ ତାପରୁ ସେମାନେ ମୁକ୍ତ ହେବେ, ବା ମୁକୁନ୍ଦ ବ୍ରଜଜୋଷିତାମ, ବ୍ରଜଜୋଷିତା ମାନଙ୍କର ଯେଉଁ ରହିଛି ବ୍ରଜଜୋଷିତା ମାନେ ତାଙ୍କର ଦେହାଭିମାନ ନାହିଁ, କିନ୍ତୁ ଦେହର ଯେଉଁ ବିଭିନ୍ନ ପ୍ରକାର ରହିଛି ଅସୁବିଧା ସବୁ ରହିଛି ସେଇଟା ମୁକୁନ୍ଦ ଦୂର କରନ୍ତି, ମୁକୁନ୍ଦ ମୁକ୍ତି ପ୍ରଦାନ କରନ୍ତି, ମୁକ୍ତି ମଧ୍ୟ କୁତ୍ସିତ କରିଦେବେ ମୁକୁନ୍ଦ ସିଏ। ତେଣୁ ବ୍ରଜଜୋଷିତା ଗୋପୀମାନେ ଙ୍କର ତାପଟା କ'ଣ କ'ଣ ସେ ତାପ ତବ କଥାମୃତମ ତପ୍ତ ଜୀବନମ କବି ବିରିଡ଼ିତମ କର୍ମ ସାପମ ଶ୍ରବଣ ମଙ୍ଗଳମ ଶ୍ରୀମଦ ଆତତମ ଭୁବି ଗୃଣନ୍ତି ତେ ଭୂରିଦାଜନ ତପ୍ତ ଜୀବନ ଭଗବାନଙ୍କ ବିନା ସମସ୍ତେ ତପ୍ତରେ ଦଗ୍ଧୀଭୂତ ହେଉଛନ୍ତି କିନ୍ତୁ ଭଗବାନ କଥା ହେଉଛି ଅମୃତ କଥାମୃତମ ତପ କଥାମୃତମ ତପ୍ତ ଜୀବନ କବି ବି ରିଡ଼ିତମ ବିଦ୍ୱାନ ବ୍ୟକ୍ତିମାନେ ଭଗବାନ କଥା ଏସବୁ ରଚନା କରିଛନ୍ତି ଯେଉଁଭଳି ଭାବରେ ଆମେ କାଲି କହୁଥିଲେ ବିଦ୍ୱାନ ଚକ୍ରେ ସାତତ ସଂଗୀତାମ ବ୍ୟାସଦେବ ସାତତ ସଂଗୀତକୁ ରଚନା କଲେ ବହୁତ ସୁନ୍ଦର ସୁନ୍ଦର କଥା ରହିଛି ଭଗବାନ ବିଷୟରେ ଛନ୍ଦରେ ବର୍ଣ୍ଣନା କରାଯାଇଛି ସଙ୍ଗୀତ ଆକାରରେ ବର୍ଣ୍ଣନା କରାଯାଇଛି ତେଣୁ କବି ବି ରିଡ଼ିତମ କର୍ମଶା ଆମର ସମସ୍ତ କିଛି ଯେଉଁ ତାପ ରହିଛି ସେ ତାପକୁ ଦୂର କରିଦେବ କର୍ମଶାପମ ଶ୍ରବଣ କେବଳ ଶ୍ରବଣ ମାତ୍ରକେ ଶ୍ରବଣ ମଙ୍ଗଳମ ଏବଂ ଶ୍ରୀମଦ ଆତତମ ତାଙ୍କର ଯଶ ଚାରିଆଡ଼େ ବ୍ୟାପିଯିବ ଭଗବାନଙ୍କୁ ଗୁଣଗାନ କଲେ ତାଙ୍କର ଯଶ ଚାରିଆଡ଼େ ବ୍ୟାପିଯିବ ଶ୍ରୀମଦ ଆତତମ ତେଣୁ ଭୌତିକ ଜଗତରେ ଭୁବି ଗୃଣନ୍ତି ତେ ଭୂରିଦା ଜନା ଯେଉଁମାନେ ଏଇଭଳି ଭାବରେ ଭଗବାନ କଥା ମୃତ୍ୟୁ ଗାନ କରନ୍ତି ଭଗବାନ କଥା ପରିବେଷଣ କରନ୍ତି କଥା କୀର୍ତ୍ତନ କରନ୍ତି କଥା କୁହନ୍ତି ସେମାନେ ହେଉଛନ୍ତି ସବୁଠୁ ଶ୍ରେଷ୍ଠ ଦାନୀ ଭୂରିଦା ଜନା ଶ୍ରେଷ୍ଠ ଦାନୀ ସେମାନେ ଭୂରିଦା ଭୂରିଦା ମାନେ ଅତ୍ୟନ୍ତ ଦାନୀ ସେମାନେ ବହୁତ ବଡ଼ ଦାନୀ ସେମାନେ ଶ୍ରେଷ୍ଠ ଦାନୀ ସେମାନେ ଭୂରିଦା ଜନା ତେଣୁ ମୁକୁନ୍ଦଙ୍କର ଅଦର୍ଶନରେ ମୁକୁନ୍ଦଙ୍କର ତାଙ୍କର ସଙ୍ଗ ପ୍ରାପ୍ତ ନେବାରୁ ସେମାନେ ଯେଉଁ ତାପ ପ୍ରାପ୍ତ ହେଉଥିଲେ ଦେହାଭିମାନ ତାଙ୍କର ଦେହାଭିମାନ ନାହିଁ କିନ୍ତୁ ଭଗବାନଙ୍କ ଯେତେବେଳେ ସେ ସେବାରେ ନିଯୁକ୍ତ ହେଉଥିଲେ ସେତେବେଳେ ତାଙ୍କୁ ବିଭିନ୍ନ ପ୍ରକାର ସବୁ ବାଧା ଆସୁଥିଲା ଏଇ ଯେଉଁ ସେ କଷ୍ଟ ପ୍ରାପ୍ତ ହେଉଥିଲେ ସେଇଟା ମୁକୁନ୍ଦ ସେ କଷ୍ଟକୁ ତାଙ୍କୁ ଦୂର କରନ୍ତି ଏଥିରେ ଭାବାର୍ଥ କୌଣସି ଦିଆଯାଇ ନାହିଁ ବୋଧ କହିଲେ ଆତ୍ମଜ୍ଞାନ ଆତ୍ମଜ୍ଞାନ ଦ୍ୱାରା ଦେହାଭିମାନଙ୍କର ଯେଉଁ ତାପ ରହିଛି ସେଇଟା ଦୂର ହୋଇଯିବ ଏବଂ ବ୍ରଜସୁତିଆଙ୍କର ଯେଉଁ ତାପ ସେଇଟା ମୁକୁନ୍ଦ ଦୂର କରିଦିଅନ୍ତି ଏଇଭଳି ଭାବରେ ଦୁଇଟି ଉଦାହରଣ ଦିଆଯାଉଛି ତେଣୁ ଏଇଟା ହେଉଛି ଉପାଦେୟ ଶିକ୍ଷା ଏଇଟା ଆମେ ଗ୍ରହଣ କରିବା ଏ ଶିକ୍ଷାଟିକୁ ପରବର୍ତ୍ତୀ ଶ୍ଳୋକ 43 ଶ୍ଳୋକରେ କହୁଛନ୍ତି ସୁଖଦେବ ଗୋସ୍ୱାମୀ ଖମ୍ ଅଶୁଭତ ନିର୍ମେଘଂ ଶରଦ ବିମଳ ତାରକମ୍ ଆଉ ଗୋଟିଏ ଶରଦ ଋତୁରେ ବର୍ଣ୍ଣନା କରୁଛନ୍ତି ଖମ୍ ଅଶୁଭତ ନିର୍ମେଘଂ ଖମ୍ କହିଲେ କ'ଣ ଖମ୍ କହିଲେ ଭୂମି ଆପୋ ନଳ ବାୟୁ କ'ଣ ମାନେ କ'ଣ ଆକାଶ ଆକାଶ ତେଣୁ ଖମ୍ ଅଶୋଭତ ନିର୍ମେଘମ୍ ଭଗବାନ ଯେତେବେଳେ ଗୋଚାରଣ କରୁଛନ୍ତି ସେତେବେଳେ ଦେଖୁଛନ୍ତି ଆକାଶକୁ ଲକ୍ଷ୍ୟ କରୁଛନ୍ତି ତେଣୁ ସୁଖଦେବ ଗୋସ୍ୱାମୀ ଭଗବାନ ଭାବକୁ କହୁଛନ୍ତି ପରୀକ୍ଷିତ ମହାରାଜକୁ ଆକାଶ ଯେତେବେଳେ ଦେଖିଦେଉଛନ୍ତି ଶରତ ଋତୁରେ ଆକାଶ କିଭଳି ରହିଛି ଶରତ ହେଉଛି କ'ଣ ନା ଆକାଶ ନିର୍ମଳ ଦେଖାଯାଏ ନିର୍ମଳ ଆଉ କୌଣସି ବାଦଲ ନଥାଏ ଆକାଶ ବହୁତ ସୁନ୍ଦର ଦେଖାଯାଏ ନିର୍ମଳ ଆକାଶର ଯେଉଁ କିରଣ ଆକାଶ ରହିଛି ନୀଳ ନୀଳବର୍ଣ୍ଣ ଆକାଶ ଆଉ ସେଥିରେ ବାଦଲ ନଥାଏ ନୀଳବର୍ଣ୍ଣ ଏ ଆକାଶର ଶୋଭା ନୀଳବର୍ଣ୍ଣଟା କେଉଁଠୁ ଆସୁଛି ଆକାଶର ନୀଳବର୍ଣ୍ଣ ଏ ଭଗବାନଙ୍କର ବର୍ଣ୍ଣ ଭଗବାନଙ୍କ ଶରୀର ରଙ୍ଗରେ ଆକାଶ ରଙ୍ଗିତ ହୋଇଛି ଆକାଶ ରଙ୍ଗ ନୀଳବର୍ଣ୍ଣ କାହିଁକି ନାହିଁ ଭଗବାନ ଶରୀରର ବର୍ଣ୍ଣ ହେଉଛି ଆକାଶ ନୀଳବର୍ଣ୍ଣ ଶ୍ୟାମ ବର୍ଣ୍ଣ ତେଣୁ ଆକାଶ ଯେତେବେଳେ ଭଗବାନ ଦେଖିଦେଉଛନ୍ତି ସେଠି ତାଙ୍କୁ ଲାଗୁଛି କିଭଳି ଆକାଶ କେବେ ଦେଖାଯାଉଛି ନା ଖମ୍ ଅଶୋଭତ ନିର୍ମେଘଂ ବହୁତ ସୁନ୍ଦର ଦେଖାଯାଉଛି ଶୋଭା ଆକାଶର ଶୋଭା ବଢ଼ିଯାଇଛି ନିର୍ମେଘଂ ମେଘ ନାହିଁ ବାଦର କିଛି ନାହିଁ ମେଘ ନାହିଁ ତେଣୁ ବହୁତ ସୁନ୍ଦର ଦେଖାଯାଉଛି ଆକାଶ ନିର୍ମଳ ଶୋଭା ଜଗତରେ ନା କୁହାଯାଇଛି କ'ଣ ଭାଦ୍ର ଆସିନ ଶରତରେ ନିର୍ମଳ ଶୋଭା ଜଗତ ନିର୍ମଳ ଭୂ ଶୋଭା ଶୋଭିତ ହେଉଛନ୍ତି ତେଣୁ ଖମ୍ ଅଶୋଭତ ନିର୍ମେଘମ୍ କୌଣସି ଆଉ ମେଘ ନାହିଁ ଶରତ ବିମଳ ତାରକମ୍ ଶରତ ଋତୁରେ ଦିନରେ ସୂର୍ଯ୍ୟ ବହୁତ ମାନେ ଶୋଭା ମାନେ ଆକାଶ ଶୋଭା ପାଏ ଏବଂ ବିଶେଷ ଭାବରେ ସନ୍ଧ୍ୟାର ସମୟ ରାତ୍ରିର କଥା ରାତ୍ରିବେଳା କ'ଣ ହୁଏ ଶରତ ବିମଳ ତାରକମ୍ ଆକାଶରେ ବିମଳ ତାରକ ତାରକାମାନେ ସବୁ ଶୋଭା ପାଆନ୍ତି ଆକାଶରେ ଶୋଭା ପାଆନ୍ତି ତାରକା ତାରକାମାନେ ଏବଂ ଚନ୍ଦ୍ରମାନେ ଏବଂ ଚନ୍ଦ୍ର ମାନେ ସବୁ ଶୋଭିତ ହୁଅନ୍ତି ବହୁତ ସୁନ୍ଦର ଶୋଭିତ ହୁଅନ୍ତି ତେଣୁ ଏଇ ଶରତ ଋତୁରେ ଏଇ ଯେଉଁ ଶୋଭାଟି ରହିଛି ସୁଗବୋଧ ଗୋସ୍ୱାମୀ ପରୀକ୍ଷିତ ମାର ଚିନ୍ତା କରୁଛନ୍ତି ଆର କ'ଣ ଉଦାହରଣ ଗୁରୁଦେବ କ'ଣ ଦେଉଛନ୍ତି ଆପଣ ଉଦାହରଣ ଗୋଟେ ଗୋଟେ ଦେଉଛନ୍ତି ନା ବର୍ଷା ଋତୁଠୁ ଆରମ୍ଭ କରି ଶରତ ଋତୁ ବର୍ତ୍ତମାନ ଚାଲିଛି ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସତ୍ଵଯୁକ୍ତଂ ତଥାତୀତଂ ଶବ୍ଦ ବ୍ରହ୍ମାର୍ଥ ଦର୍ଶନମ୍ ସେହିଭଳି ଭାବରେ ଶବ୍ଦ ବ୍ରହ୍ମ କହିଲେ ବେଦ ବେଦ ଏଇ ସାଧାରଣ ବ୍ୟକ୍ତିର ଦ୍ୱାରା ଲେଖାଯାଇ ନାହିଁ ବେଦ ଏ ଭଗବାନଙ୍କର ଶବ୍ଦ ଭଗବାନ ନିଶ୍ୱାସରୁ ଆସିଛନ୍ତି ଏ ଶବ୍ଦ ବ୍ରହ୍ମ ଭଗବାନ ନିଶ୍ୱାସରୁ ଜାତ ହେଇଛନ୍ତି ଶବ୍ଦ ବ୍ରହ୍ମ ବେଦ ବର୍ଣ୍ଣନା କରାଯାଇଛି ଉପନିଷଦରେ ଅସ୍ୟ ମହତ ଭୂତସ୍ୟ ନିଶ୍ୱସିତ ମେତ ଋଗ୍ବେଦ ସ୍ୱାମବେଦ ଯଜୁର୍ବେଦ ଇତ୍ୟାଦି ଭଗବାନ ନିଶ୍ୱାସରୁ ଜାତ ହେଇଛନ୍ତି ତେଣୁ ଯେଉଁ ଶବ୍ଦ ବ୍ରହ୍ମ ତାହାର ଅର୍ଥ କେତେବେଳେ ଦର୍ଶନ କରିବେ ଏ ଶବ୍ଦ ବେଦର ଅର୍ଥ ଭାଗବତର ଅର୍ଥ କେମିତି ଜଣେ ଦର୍ଶନ କରିବ ପ୍ରାପ୍ତ ହେବ ପଢ଼ିଦେଲେ ପ୍ରାପ୍ତ ହୋଇପାରିବ ନାହିଁ ସେ ଯଦି ସତ୍ଵଯୁକ୍ତଂ ତଥା ଚିତ୍ତଂ ସତ୍ୱଗୁଣକୁ ନ ଆସିବା ପର୍ଯ୍ୟନ୍ତ ସେ ବୁଝିପାରିବ ନାହିଁ ଶବ୍ଦ ବ୍ରହ୍ମାର୍ଥ ଦର୍ଶନ କରିପାରିବ ନାହିଁ ସେ ବେଦର ଅର୍ଥକୁ ବୁଝିପାରିବ ନାହିଁ ଭାଗବତର ଅର୍ଥକୁ ବୁଝିପାରିବେ ନାହିଁ ସତ୍ୱଗୁଣକୁ ନ ଆସିବା ପର୍ଯ୍ୟନ୍ତ ତେଣୁ ଯେଉଁମାନେ ତମଗୁଣ ରଜଗୁଣ ରହିଛନ୍ତି ସେମାନେ କ'ଣ ବୁଝିବେ ସେମାନେ ବେଦ କ'ଣ ବୁଝିବେ ଭଗବତ ଗୀତା କ'ଣ ବୁଝିବେ ଭାଗବତଙ୍କୁ କ'ଣ ବୁଝିବେ ତମ ରଜଗୁଣ ଦ୍ୱାରା ହେଉଛି ଆଚ୍ଛନ ହେଇଯାଉଛନ୍ତି ବର୍ଷା ଯେମିତି ବର୍ଷାରେ ମେଘ ଆଚ୍ଛନ ହେଇଯାଇଥାଏ ସେ ଯେଉଁ ବେଦର ଅର୍ଥକୁ ଆଚ୍ଛନ ହେଇଯାଇଥାଏ ତାଙ୍କର ସତରଜ ଗୁଣ ଦ୍ୱାରା ସର୍ବଥା ବିପରୀତାନ ବୁଦ୍ଧି ତା ପାର୍ଥ ତାମସୀ ଅଯଥାବତ ବୁଦ୍ଧି ପାର୍ଥ ପାର୍ଥ ରାଜସୀ ରଜଗୁଣ ତମଗୁଣ ବୁଦ୍ଧି ଏଇଭଳି ଭାବରେ ସେମାନେ କ'ଣ ବୁଝିପାରିବେ ତେଣୁ ସତ୍ୟଗୁଣକୁ ଯେଉଁମାନେ ଗୀତ ଯେଉଁମାନଙ୍କ ହୃଦୟ ସତ୍ୟଯୁକ୍ତ ହୋଇଯାଇଛି ସେମାନେ ଏଇ ଶବ୍ଦ ବ୍ରହ୍ମତ୍ୱକୁ ଦର୍ଶନ କରିପାରିବେ ବୁଝିପାରିବେ ତେଣୁ ସତ୍ୟଗୁଣକୁ କେମିତି ଆସିବେ ସେମାନେ ସତ୍ୟଯୁକ୍ତ କେମିତି ଆସିବେ ସତ୍ୟଯୁକ୍ତ ଆମେ ତ ତମର ସତ୍ୟରଜ ତମ ତିନି ଗୁଣରେ ରହିଛେ କେମିତି ଆମେ ସତ୍ୟଯୁକ୍ତ ଗୁଣକୁ ଆସିପାରିବା କିଏ କହିପାରିବେ ପ୍ରଥମ ସ୍କନ୍ଧରେ ସେଟା କୁହାଗଲା ନା ସୁତ ଗୋସ୍ୱାମୀ କହିଲେ ସେ କଥା ଯେଉଁଟା କହିଲେ ଶୁଣତାଂ ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ହୃଦୟନ୍ତ ସ୍ତୋହି ଅଭଦ୍ରାଣୀ ବିଧୁନତି ସୁସ୍ଥାମ ଆମ ହୃଦୟ ଭିତରେ ଯେଉଁ ଅନର୍ଥ ସବୁ ରହିଛି ଆମେ ଏଇ ଯେତେବେଳେ ଭଗବାନ କଥା ଶ୍ରବଣ କରୁଛେ ଶୁଣତାଂ ସ୍ୱକଥା କୃଷ୍ଣ ଏଇ କଥା ଶ୍ରବଣରେ ଆମେ ସତ୍ୟଗୁଣକୁ ଆସିବା କଥା ଯିଏ ଶ୍ରବଣ କରୁନାହାନ୍ତି ସେ କ'ଣ ଆସିବେ ସତ୍ୟଗୁଣକୁ ଆସିବେ ଯେକୌଣସି ସେବା ଅବଶ୍ୟ ହେବ କିନ୍ତୁ ମୂଳଟା ହେଉଛି ଭଗବାନ କଥା ଶ୍ରବଣ ଯେମିତି ଭାଗବତ ଆରମ୍ଭରେ ସୁଖଦେବ ସୁତ ଗୋସ୍ୱାମୀ କହିଲେ ଯେ ଧର୍ମ ସନୁସୂତା ପୁଂସାଂ ବିଶ୍ୱକ୍ଷଣ କଥା ସୁଜ ନୋତ୍ପାଦ ଯଦି ରତିମ ଶ୍ରମ ଏଭଳି କେବଳ ସେ କହିଲେ ଆମେ ଧର୍ମ ମାର୍ଗରେ ଅଗ୍ରସର ହେଉଛେ କି ନାହିଁ କେମିତି ଜାଣିବା ନା ତାର ମାପକାଠି ହେଉଛି ଏଇଟା ଯଦି ପ୍ରେମାନନ୍ଦ ପ୍ରଭୁଙ୍କର ତାଙ୍କର ରହିଛି ଆଗ୍ରହ ରହିଛି କଥାରେ ଉତ୍ପାଦ ଯଦି ରତିମ କଥା ଶୁଣେ ଯଦି ରତିମ କ'ଣ ବିଶ୍ୱକ୍ଷେନ କଥା ଆସୁଛ ଭଗବାନ କଥାରେ ଯଦି ରତି ଆସିଲା ତାହେଲେ ସେଇଟା ହେଉଛି ପ୍ରକୃତ ଧର୍ମ ସେମାନେ ଧର୍ମରେ ଅଗ୍ରସର ହେଉଛନ୍ତି ସୁତଗୋସ୍ୱାମୀ ଏଇଟା କହିଲେ ଆମେ କହୁନାହୁଁ ଆମେ କହୁନୁ ଯେ ଆମେ କହୁଛୁ କେହି ନାହାନ୍ତି ଶୁଣିବା ପାଇଁ ସେଥିପାଇଁ ମୁଁ କହିଲି ନା ଏଇଟା ସୁତଗୋସ୍ୱାମୀ କହିଛନ୍ତି ଆରମ୍ଭରେ ଭାଗବତ ଆରମ୍ଭରେ କଥା କହିଲେ ଯେଉଁମାନଙ୍କର ଭଗବାନ କଥାରେ ଆଗ୍ରହ ଆସୁନାହିଁ ରତି ଆସୁନାହିଁ ତାହେଲେ ଶ୍ରମ ଏଭଳି କେବଳ ସେ ଯାହା କରୁଛନ୍ତି ସବୁକିଛି ବୃଥା ଶ୍ରମ ଶ୍ରମ ଏଭଳି କେବଳ କାରଣ ତାଙ୍କର ଏଇ ରଜଗୁଣ ତମଗୁଣ ରହିଛନ୍ତି ସେମାନେ କିଛି ଭଗବାନ କଥା ତାଙ୍କୁ ବୁଝିପାରୁନାହାନ୍ତି ଆନନ୍ଦ ଆସୁନାହିଁ ତେଣୁ କ'ଣ କରାଯିବ ଶୁଣତା ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ଉଦନ୍ତସ୍ତୁ ଭଦ୍ରାଣୀ ବିଦୁନ ଶ୍ରୁତ୍ବା ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ ନିତ୍ୟମ ଭାଗବତ ସେବା ପ୍ରତିଦିନ ଆମେ ସେବା କରିବା ଭାଗବତ ଅଧ୍ୟୟନ କରିବା ବା ଶ୍ରବଣ କରିବା ନିତ୍ୟମ ଭାଗବତ ସେବୟା କଲେ କ'ଣ ହେବ ନା ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତିର୍ ଭବତି ନୈସ୍ତିକି ଭଗବାନ ଯିଏକି ଉତ୍ତମ ଶ୍ଳୋକ ତାଙ୍କର ଯଶ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ଉତ୍ତମ ଶ୍ଳୋକ ସିଏ ତାଙ୍କ ପ୍ରତି ଆମର ଭକ୍ତି ଆସିବ ଭକ୍ତିର ନିଷ୍ଠା ସ୍ତରକୁ ଆମେ ଆସିବା ଯେଉଁ ଆଦୌ ଶ୍ରଦ୍ଧା ତତ ସାଧୁ ସଙ୍ଗ ଭଜନ କ୍ରିୟା ଜନର୍ଥ ନିବୃତ୍ତି ତାପରେ ନିଷ୍ଠା ଏଇ ନିଷ୍ଠା ସ୍ତରକୁ ଆସିବା ପ୍ରତିଦିନ ଆମେ ଭାଗବତ ଶ୍ରବଣ କରିବା ନିଷ୍ଠା ଆସିବ ତାପରେ କ'ଣ ହେବ ତଦା ରଜସ୍ତମ ଭାବା କାମ ଲୋଭାଦୟସ ଯେ ଚେତ ଏତେ ରଣବିଧଂ ସ୍ଥିତଂ ସତ୍ୟ ପ୍ରସିଦ୍ଧତି ସେତେବେଳେ ସେ ସତ୍ୟଗୁଣକୁ ଆସିବେ ତମଗୁଣ ରଜଗୁଣରୁ ସେମାନେ ଉର୍ଦ୍ଧ୍ୱକୁ ଯିବେ ତଦା ରଜସ୍ତମ ଭାବା ଆମ ହୃଦୟରେ ଯେଉଁ ରଜଗୁଣ ତମଗୁଣ ରହିଛି ତା'ର ଲକ୍ଷଣ ହେଉଛି କାମ ଲୋଭା ଇତ୍ୟାଦି ତଦା ରଜସ୍ତମ ଭାବ କାମ ଲୋଭାଦୟ ଆଦି ଆଉ ସବୁ ଯାହା ରହିଲା କାମ କ୍ରୋଧ ଲୋଭ ମହମ୍ମଦ ମାସ ଯାହା ସବୁ ରହିଲା ଏସବୁରୁ ସେମାନେ ମୁକ୍ତ ହେବେ ତଦା ରଜସ୍ତମ ଭାବା କାମ ଲୋଭା ଦୟସ ଯେ ଚେତ ଏତେ ଏମାନେ ଯେଉଁ ଆବଦ୍ଧ ହେଇକି ରହିଥିଲେ ବନ୍ଦୀ ହେଇକି ରହିଥିଲେ ଆମର ହୃଦୟ ଚେତ ସେତେବେଳେ ସେ ସତ୍ୟଗୁଣକୁ ଆସିବ ଯେତେ ଚରଣାବିଧମ ସ୍ଥିତଂ ସତ୍ୟଗୁଣକୁ ଆସିବ ତେଣୁ ସତ୍ୟଗୁଣରେ ଆସିଲେ ଲକ୍ଷଣ ମାନେ ପ୍ରସିଦ୍ଧତି ସେମାନେ ଆନନ୍ଦ ପ୍ରାପ୍ତ ହେବେ ପ୍ରସିଦ୍ଧତି ତେଣୁ ସେଇଟା ଏକ ସତ୍ୟଯୁକ୍ତଂ ଯଥା ଚିତ୍ତଂ ସତ୍ୟଗୁଣକୁ ନ ଆସିଲେ ଆମେ ବୁଝିପାରିବା ନାହିଁ ଶବ୍ଦ ବ୍ରହ୍ମାର୍ଥ ଦର୍ଶନମ୍ ଶବ୍ଦ ବ୍ରହ୍ମ ଏ ବେଦର ଅର୍ଥ ବା ଶାସ୍ତ୍ରର ଯେଉଁ ଅର୍ଥ ରହିଛି ଏଇଟାକୁ ଆମେ ଦର୍ଶନ କରିପାରିବା ନାହିଁ ଯଦି ଆମେ ସତ୍ୟଗୁଣକୁ ନ ଆସିବା ଅନ୍ତତଃ ବାକି ସତ୍ୟସ୍ତରକୁ ସତ୍ୟଗୁଣକୁ ଆସିବାକୁ ପଡ଼େ ସତ୍ୟଗୁଣକୁ ଆସିଲେ ଆମେ ଏଇଟାକୁ ବୁଝିବା ତାପରେ ସତ୍ୟଗୁଣକୁ ମଧ୍ୟ ଆମେ ଉପରକୁ ଯିବା ଶୁଦ୍ଧ ସତ୍ୟସ୍ତରକୁ ଆସିବା ସେଠି ଭଗବାନ ଆବିର୍ଭାବ ହୋଇଯିବେ ସେତେବେଳେ ଜନ୍ମାଷ୍ଟମୀ ଭଗବାନ କହିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି ଭଗବାନ ଆବିର୍ଭାବ ହେବେ ଜନ୍ମାଷ୍ଟମୀ ଶୁଦ୍ଧ ସତ୍ୟସ୍ତର ଆସିଯିବ ବାସୁଦେବ ବାସୁଦେବ ଶବ୍ଦର ଅର୍ଥ କ'ଣ ବସୁଦେବଙ୍କ ପୁତ୍ର ଆସୁଛନ୍ତି ଭଗବାନ ବାସୁଦେବ ବସୁଦେବ ଶବ୍ଦର ଅର୍ଥ କ'ଣ ଚତୁର୍ଥ ସ୍କନ୍ଧରେ କୁହାଗଲା ଭାଗବତମରେ ଶିବଜୀ କହୁଛନ୍ତି ଏକଥା ପ୍ରଚେତାମାନଙ୍କୁ ଚତୁର୍ଥ ସ୍କନ୍ଧରେ ସତ୍ୱଂ ବିଶୁଦ୍ଧମ୍ ବସୁଦେବ ଶବ୍ଦିତମ୍ ବିଶୁଦ୍ଧ ସତ୍ୱସ୍ତର ହେଉଛି ବସୁଦେବ ଶବ୍ଦ ତେଣୁ ଏଇ ବିଶୁଦ୍ଧ ସତ୍ୱସ୍ତରକୁ ଯେଉଁମାନେ ଯିବେ ସେମାନେ ଭଗବାନ ବାସୁଦେବଙ୍କୁ ପ୍ରାପ୍ତ ହେବେ ସେମାନେ ହେଇଯିବେ ବସୁଦେବ ଏବଂ ବାସୁଦେବ ତାଙ୍କ ପୁତ୍ର ଆସିଯିବେ ବାସୁଦେବ ଭଗବାନ ପ୍ରାପ୍ତ ହେଇଯିବେ ସେମାନେ ବିଶୁଦ୍ଧ ସତ୍ୱ ତେଣୁ ପ୍ରଥମେ ଆମେ ସତ୍ୟଗୁଣକୁ ଆସିବାକୁ ପଡ଼ିବ ରଜଗୁଣ ତମଗୁଣ ରହିଲେ ଆମେ ଭଗବାନ ପ୍ରାପ୍ତ ହୋଇପାରିବା ନାହିଁ ରଜଗୁଣ ତମଗୁଣରୁ ଉର୍ଦ୍ଧ୍ୱକୁ ଯିବାକୁ ପଡ଼ିବ ସତ୍ୟଗୁଣକୁ ଆସିବାକୁ ପଡ଼ିବ ଏହି ସତ୍ୟଗୁଣର ଆସିବାର ଉପାୟ ହେଉଛି ଏହି ନିତ୍ୟମ ଭାଗବତ ସେବୟା ପ୍ରତିଦିନ ଆମେ ଭାଗବତ ଅଧ୍ୟୟନ କରିବା ନିତ୍ୟମ ଭାଗବତ ସେବୟା ତେଣୁ ଏଠି ଶରତ ଋତୁର ବର୍ଣ୍ଣନା ଚାଲିଛନ୍ତି 18 ଶ୍ଳୋକରେ ଶବ୍ଦର ବର୍ଣ୍ଣନା କରାଯାଉଛି ତେଣୁ ଏଇ ଯେଉଁ ଯେତେବେଳେ ରାତିରେ ନିର୍ମଳ ଆକାଶରେ ଖମ୍ ଅଶୁଭତ ନିର୍ମେଘଂ ଆକାଶ ବହୁତ ଶୋଭା ଦେଖାଯାଏ ଶରତ ବିମଳ ତାରକାମ ଆଉ ସେଥିରେ ମଳ ନଥାଏ କ'ଣ ମେଘ ଇତ୍ୟାଦି ନଥାଏ ଶରତ ଋତୁରେ ତେଣୁ ତାରକାମାନେ ବହୁତ ଶୋଭିତ ହୋଇଯାଆନ୍ତି ଆକାଶ ମଧ୍ୟ ବହୁତ ଶୋଭିତ ହୋଇଯାଏ ସେଇଭଳି ଭାବରେ ସତ୍ୱଯୁକ୍ତଂ ଯଥା ଚିତ୍ତମ୍ ଆମର ଚିତ୍ତ ଆମର ହୃଦୟ ଯଦି ସେଇଭଳି ଭାବରେ ସତ୍ୱଗୁଣକୁ ଆସିଲା ଏ ତମଗୁଣ ରଜଗୁଣରୁ ମୁକ୍ତ ହୋଇଗଲା ତାହେଲେ ଶବ୍ଦ ବ୍ରହ୍ମାର୍ଥ ଦର୍ଶନମ୍ ଶବ୍ଦ ବ୍ରହ୍ମ ଏ ବେଦକୁ ଆମେ ବୁଝିପାରିବା ଆଜି କୁ ଆସି ନାହିଁ ଏଠି ଯାଇଛି ଆଚ୍ଛା ସ୍କୁଲ ଆରମ୍ଭ ହୋଇଗଲା ଶବ୍ଦ ବ୍ରହ୍ମାର୍ଥ ଦର୍ଶନମ୍ ଶବ୍ଦ ବ୍ରହ୍ମକୁ ଆପଣ ଜାଣିପାରିବେ ସତ୍ୟଗୁଣକୁ ନ ଆସିଲେ ଜାଣିପାରିବେ ନାହିଁ ସେଥିପାଇଁ ଭଗବଦ୍ଗୀତାରେ ଅନେକ ଭାଷ୍ୟ ରହିଛି ଭଗବଦ୍ଗୀତାରେ ଅନେକ ଭାଷ୍ୟ ରହିଛି କାରଣ ସେମାନେ ଶୁଦ୍ଧ ସତ୍ୟକୁ ଆସିନାହାନ୍ତି ଅନ୍ତତଃ ସତ୍ୟଗୁଣ ଆସିଲେ ସେମାନେ ଯାହା ବୁଝନ୍ତେ ସେ ଶୁଦ୍ଧ ସତ୍ୟଗୁଣକୁ ଆସୁନାହାନ୍ତି ସେମାନେ କ'ଣ ଭଗବଦ୍ଗୀତାର ଅର୍ଥ ବୁଝିପାରିବେ ସବୁ କ'ଣ ମେଘଯୁକ୍ତ ଆକାଶ ଯେମିତି ତାରା ଦେଖାଯାଆନ୍ତି ନାହିଁ, ଚନ୍ଦ୍ର ଦେଖାଯାଆନ୍ତି ନାହିଁ, ସେଇଭଳି ଭାବରେ ବେଦରେ କୃଷ୍ଣଙ୍କର ନାମ ନାହିଁ ବୋଲି କହନ୍ତି, ଭାଗବତରେ ରାଧାଙ୍କର ନାମ ନାହିଁ ବୋଲି କହନ୍ତି, ଏଭଳି ଭାବରେ କୁହାଯାଏ। କାରଣ ସେମାନେ ତମ ରଜଗୁଣ ରହିଛନ୍ତି, ସେମାନେ ବୁଝିପାରିବେ ନାହିଁ। ବେଦରେ ମଧ୍ୟ କୃଷ୍ଣଙ୍କର ନାମ ରହିଛି, ବେଦଙ୍କର କୃଷ୍ଣଙ୍କର କଥା ରହିଛି, ଭାଗବତ ମଧ୍ୟ ରାଧାରାଣୀଙ୍କର ନାମ ରହିଛି, କଥା ରହିଛି, ଏସବୁ ରହିଛି, କିନ୍ତୁ ସେମାନେ ବୁଝିପାରିବେ ନାହିଁ, କାହିଁକିନା ତମ ଗୁଣ ରଜଗୁଣ ରହିଛନ୍ତି। ସତ୍ୟଗୁଣକୁ ଆସିଲେ ସେମାନେ ଜାଣିବେ ବେଦରେ ଭଗବାନ କଥା କୁହାଯାଇଛି। ବେଦେଇଶ ସର୍ବେ ରହମେବ ବେଦ୍ୟୋ, ଯେଉଁମାନେ ବେଦରେ ରହିଛି ଭଗବାନ କୃଷ୍ଣଙ୍କୁ ବୁଝିବା କଥା, କୃଷ୍ଣ ବେଦରେ କୃଷ୍ଣଙ୍କୁ ବିଷୟରେ କୁହାଯାଇଛି, କିନ୍ତୁ ଆମେ ସତ୍ୟଗୁଣଯୁକ୍ତ ନହେଲେ ସେଇଟା ବୁଝିପାରିବା ନାହିଁ। ସତ୍ୟଗୁଣଯୁକ୍ତ ନହେଲେ ତମର ଯେଉଁ ଗୁଣଯୁକ୍ତ ରହିଲେ କ'ଣ ସେମାନେ ବୁଝିବେ ବେଦର? ଜାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ବିପଶ୍ଚିତ ବେଦବାଦ ରଥାପାର୍ଥ ନାନ୍ୟତା ସ୍ଥିତି ବାଦିନ। ତମଗୁଣ ରଜଗୁଣ ଦ୍ୱାରା ସେମାନେ ଭାବିବେ ବେଦରେ ଏଇ ଯେଉଁ କର୍ମକାଣ୍ଡ ଧାରା ସବୁ ରହିଛି ବହୁତ ସୁନ୍ଦର, ଏଥିରେ ରହିଛି ବହୁତ ବଢ଼ିଆ, ବହୁତ ଐଶ୍ୱର୍ଯ୍ୟ ସବୁ ରହିଛି, ଆମେ ଉପଭୋଗ କରିବା। ତେଣୁ ସେମାନେ ବେଦବିତ୍ ନୁହନ୍ତି, ସେମାନେ ବେଦବାଦ ରତା, ସେମାନେ ବେଦର ଅର୍ଥକୁ ବୁଝିପାରିବେ ନାହିଁ। ତେଣୁ ଏଇଭଳି ଭାବରେ ତେୟାଳିଶ ଶ୍ଲୋକରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି, ନିଜ ସହିତ ଚିତ୍ତର ସାମ୍ୟ, ଏଠି ଯେଉଁ ରହିଛି ଚିତ୍ତକୁ ସମାନ କାହା ସହିତ କରାଯାଇଛି ନା ନିଜ ସହିତ ଚିତ୍ତର ସାମ୍ୟ, ନିର୍ମେଗ ସହିତ ସତ୍ୟଯୁକ୍ତର, ଆକାଶ ଯେଉଁ ନିର୍ମେଗ ହୋଇଯାଇଛି ମେଘ ନାହିଁ, ସେଇଟା ସତ୍ୟଗୁଣର ସାମ୍ୟ କୁହାଯାଏ, ସତ୍ୟଗୁଣର ଅର୍ଥ ବୁଝାଉଛି, ସେଇଟା ହେଉଛି ସତ୍ୟଗୁଣକୁ ପ୍ରକାଶ କରୁଛି। ରଜଗୁଣ ତମଗୁଣ ହେଉଛି ଏଇ ଯେଉଁ ବାଦଲ ଇତ୍ୟାଦି କୁହାଗଲା ନା, ରଜଗୁଣ ହେଉଛି କ'ଣ ଶବ୍ଦ, ତମଗୁଣ ରହୁଛି ଜଳ ବା ବାଦଲ, ଏବଂ ସତ୍ୟଗୁଣ ରହୁଛି ବିଦ୍ୟୁତ କୁହାଯାଇଥିଲା। ତେଣୁ ଏଠି ସେ କହୁଛି ନିର୍ମେଘ ହେଉଛି ଆକାଶ, ଯେଉଁ ମେଘଶୂନ୍ୟ ହୋଇଯାଇଛି ସେଇଟା ହେଉଛି ସତ୍ୟଗୁଣର, ସତ୍ୟଯୁକ୍ତର ସମାନତା କରାଯାଇଛି, ଚିତ୍ତକୁ ଆମ ନିଜ ସହିତ ସମାନ କରାଯାଇଛି। ଶବ୍ଦ ବ୍ରହ୍ମର ସହିତ ଶରତ କାଳର ସମାନ କରାଯାଇଛି, ଶବ୍ଦ ବ୍ରହ୍ମ ଶରତ କାଳରେ ଯେଉଁଭଳି ଭାବରେ ଏଇ ଅବସ୍ଥା ଆସେ, ଏଭଳି ଭାବରେ ସୁନ୍ଦର ଦେଖାଯାଏ, ସେଇଭଳି ଭାବରେ ଶବ୍ଦ ବ୍ରହ୍ମ ମଧ୍ୟ ଶରତ କାଳ ଭଳି। ଏବଂ କର୍ମ ଓ ଜ୍ଞାନ ଶୂନ୍ୟ ତପଯୁଗ ସହିତ ତାରାଗଣର, ତାରାଗଣ ସହିତ ସମାନ ସମୟ କ'ଣ ଦେଖାଯାଉଛି ନା କର୍ମ ଏବଂ ଜ୍ଞାନ ଶୂନ୍ୟ ତପସ୍ୟା, ଏମାନେ ତପସ୍ୟା କରନ୍ତି କୌଣସି କାମନା ନ ରଖି, ବା କିଛି କର୍ମ ବା କିଛି ଜ୍ଞାନ ପ୍ରାପ୍ତ ହେବା ପାଇଁ, କର୍ମଫଳ କିଛି ପ୍ରାପ୍ତ ହେବା ପାଇଁ ବା ଜ୍ଞାନ ପ୍ରାପ୍ତ ହେବା ପାଇଁ ଯେଉଁମାନେ ତପସ୍ୟା କରନ୍ତି, ଏଠାରୁ ଶୂନ୍ୟ ଯେଉଁମାନେ ତପସ୍ୟା କରନ୍ତି ତା ସହିତ ତାରାଗଣଙ୍କର ତୁଳନା କରାଯାଇଛି। ଏବଂ ଭକ୍ତି ଯୋଗର ସହିତ ତାରାପଦବାଚ୍ୟ ତାରାଧୀଶ, ତାରାଧୀଶ କିଏ? ଚନ୍ଦ୍ର, ନକ୍ଷତ୍ରାଣାଂ ହମ୍ ଶଶି, ଚନ୍ଦ୍ର, ଚନ୍ଦ୍ର ସହିତ ତୁଳନା କରାଯାଇଛି ଭକ୍ତି ଯୋଗର। ଭକ୍ତି ଯୋଗରେ ଆମେ ଏଇ ଭାଗବତଙ୍କୁ ବୁଝିପାରିବା, ସତ୍ୟଗୁଣରେ କିଛି କିଛି ବୁଝିବା କିନ୍ତୁ ପୂର୍ଣ୍ଣ ବୁଝିବା ଆମେ ଶୁଦ୍ଧ ସତ୍ୟ ସ୍ତରକୁ ଗଲେ, ଭକ୍ତି ଭକ୍ତି ହେଉଛି ଶୁଦ୍ଧ ସତ୍ୟ ସ୍ତରର, ସେଥିପାଇଁ ଶିବଜୀ ଏ କଥା କହିଥିଲେ, ଅହମ୍ ବେତି ସୁଖ ବେଦ୍ମି, ଭାଗବତଙ୍କୁ ମୁଁ ଜାଣିଛି ଏବଂ ସୁଖଦେବ ଜାଣନ୍ତି ଜାଣିଛନ୍ତି, କିନ୍ତୁ କହୁଛନ୍ତି ତାଙ୍କର ପତ୍ନୀକୁ କହୁଛନ୍ତି, ଭବାନୀଙ୍କୁ କହୁଛନ୍ତି, ତାଙ୍କର ପତ୍ନୀ କହିବେ ବ୍ୟାସଦେବ ଯେ ରଚନା କଲେ ନା ସିଏ ଜାଣନ୍ତି ନ ଜାଣନ୍ତି ମୁଁ କହିପାରିବି ନାହିଁ, ବ୍ୟାସ ବେତି ନ ବେତିବା। ତେଣୁ ପାର୍ବତୀ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ବ୍ୟାସଦେବ ରଚନା କଲେ ଭାଗବତମ ସେ ଜାଣନ୍ତି କି ନ ଜାଣନ୍ତି ବୋଲି କାହିଁକି କହୁଛନ୍ତି ପ୍ରଭୁ? ନା ଭକ୍ତ୍ୟା ଭାଗବତମ ଗ୍ରାହ୍ୟ ନ ବୁଦ୍ଧ୍ୟା ନ ଚ ଟିକୟା, ଭକ୍ତ୍ୟା ଦ୍ୱାରା ଭକ୍ତି ଦ୍ୱାରା ହିଁ ଭାଗବତମ ଜଣେ ବୁଝିପାରିବ, ବୁଦ୍ଧି କ'ଣ ନ ବୁଦ୍ଧ୍ୟା ନ ବୁଦ୍ଧି ବା ଟିକା ଦ୍ୱାରା ଆମେ ବୁଝିପାରିବା ନାହିଁ, ଆମର ଯଦି ଭକ୍ତି ନାହିଁ ଯେତେ ଟିକା ପଢ଼ିଲେ ମଧ୍ୟ ଆମେ ସେଇଟାକୁ ବୁଝିପାରିବା ନାହିଁ। କେବଳ ଭକ୍ତି ମାଧ୍ୟମରେ ଭଗବାନ ଯେଭଳି ଭାବରେ ଭକ୍ତି ମାଧ୍ୟମରେ ବୁଝାଯାଆନ୍ତି, ଭକ୍ତା ମାମ ଅଭିଯାନାନ୍ତି, ସେହିଭଳି ଭାବରେ ଭାଗବତ ମଧ୍ୟ ଭଗବାନ ଇଏ ହେଉଛନ୍ତି କୃଷ୍ଣଙ୍କର ବିଗ୍ରହ। ତେଣୁ ଏଇ ଭାଗବତ ମଧ୍ୟ ବୁଝିବା ପାଇଁ ଭକ୍ତି ଦରକାର। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏଇଭଳି ଭାବରେ ଏଇଟାକୁ ଆହୁରି ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ନିଜ ସହିତ ଚିତ୍ତର ସାମ୍ୟ ରହିଛି, ତେଣୁ 43 ଶ୍ଲୋକରେ ଏଇଟା ଯେଉଁ କୁହାଗଲା, ଏଠି ବାବା ପ୍ରଭୁପାଦ ମହାରାଜ କହୁଛନ୍ତି ମଧ୍ୟ, ସ୍ୱଚ୍ଛ ଓ ନକ୍ଷତ୍ର କ୍ଷେତ୍ରିତ ଶରତକାଳରେ ଆକାଶକୁ ଭକ୍ତଙ୍କ ଶୁଦ୍ଧ ହୃଦୟ ସହିତ ତୁଳନା କରାଯାଇପାରେ। ପ୍ରଭୁପାଦ ମଧ୍ୟ ସେ କଥା କହିଛନ୍ତି, ସ୍ୱଚ୍ଛ ଓ ନକ୍ଷତ୍ର କ୍ଷେତ୍ରିତ ଶରତକାଳର ଆକାଶ କିଭଳି ସ୍ୱଚ୍ଛ ରହିଛି ଏବଂ ନକ୍ଷତ୍ର ସବୁ ରହିଛନ୍ତି, ତେଣୁ ଏଇଟାକୁ ଭକ୍ତଙ୍କ ଶୁଦ୍ଧ ହୃଦୟ ସହିତ ତୁଳନା କରାଯାଇପାରେ। ଭକ୍ତଙ୍କର ହୃଦୟ ଶୁଦ୍ଧ ହୋଇଯାଏ ସେଭଳି ଭାବରେ, ଶୁଦ୍ଧ ହୃଦୟ ଭକ୍ତଙ୍କର ଚିନ୍ମୟ। ଯେଉଁମାନେ ଭକ୍ତ ନୁହନ୍ତି ତାଙ୍କର ହୃଦୟ କିଭଳି ନା, ଯେଉଁ ବର୍ଷା ଋତୁର ଆକାଶ ଭଳି ମେଘାଚ୍ଛନ୍ନ ରହିଥିବ, ଏଇ ତମଗୁଣ ରଜଗୁଣ ଦ୍ୱାରା ଆଚ୍ଛନ୍ନ ହୋଇକି ରହିଥିବ, ସେ ଶୁଦ୍ଧ ହୋଇନଥିବ, ହୃଦୟ ଶୁଦ୍ଧ ହୋଇନଥିବ। ସେହିଭଳି ଭାବରେ ଚିନ୍ମୟ ପ୍ରକୃତି ସବୁ ସମୟରେ ଦୀପ୍ତିମୟ, ସ୍ୱଚ୍ଛ ଓ ଆନନ୍ଦମୟ। ଚିନ୍ମୟ ପ୍ରକୃତି କହିଲେ ଯେଉଁମାନେ ଆମେ ଭୌତିକ ଜଗତରୁ ବନ୍ଧନ ମୁକ୍ତ ଯେଉଁମାନେ ହୋଇଛନ୍ତି, ଚିନ୍ମୟ ପ୍ରକୃତି ପ୍ରାପ୍ତ ହୋଇଛନ୍ତି, ସେମାନଙ୍କର ସବୁ ସମୟରେ ତାଙ୍କର ହୃଦୟ କିଭଳି ଭାବରେ ନା ଦୀପ୍ତିମୟ, ସ୍ୱଚ୍ଛ ଓ ଆନନ୍ଦମୟ। ଭଗବାନ ଯେଉଁଭଳି ଭାବରେ ସଚ୍ଚିଦାନନ୍ଦ ଘନ, ସେଭଳି ଭାବରେ ତାଙ୍କ ହୃଦୟ ମଧ୍ୟ ସବୁବେଳେ ଜ୍ୟୋତି ଥିବ, ଜ୍ୟୋତି ଦୀପ୍ତିମୟ, ଜ୍ୟୋତି ପ୍ରକାଶ ହେଉଥିବ। ଆମ ସମସ୍ତଙ୍କର ଜ୍ୟୋତି ରହିଛି ନା, ଭଗବାନ ଜ୍ୟୋତିରେ ସବୁକିଛି, ଜ୍ୟୋତି ସୂର୍ଯ୍ୟଙ୍କର ଜ୍ୟୋତି କେଉଁଠୁ ଆସୁଛି, ଭଗବାନଠାରୁ ଆସୁଛି। ଆମେ ସମସ୍ତେ ଭଗବାନଙ୍କ ଅଂଶ, ଆମର ମଧ୍ୟ ଜ୍ୟୋତି ରହିଛି କିନ୍ତୁ ଆଚ୍ଛନ୍ନ ହୋଇକି ରହିଯାଇଛି, କିନ୍ତୁ ଏ ଶୁଦ୍ଧ ସତସ୍ତରକୁ ଗଲେ ସେଇଟା ଦୀପ୍ତିମୟ, ଦୀପ୍ତି ତାର ପ୍ରକାଶ ପାଇବ ଏବଂ ସ୍ୱଚ୍ଛ ହୋଇଯିବ, ସେଇଟା ମଧ୍ୟ ଶୁଦ୍ଧ ହୋଇଯିବ ଏବଂ ଆନନ୍ଦମୟ, ହୃଦୟ ଆନନ୍ଦରେ ପରିପୂର୍ଣ୍ଣ ହୋଇଯିବ। କାରଣ ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦ ଘନ, ତେଣୁ ସେହି ଭାବ ଆମେ ପ୍ରାପ୍ତ ହେବା। ମାତାଜୀ ଭେରି ଡିଫିକଲ୍ଟ ଟୁ ଅଣ୍ଡରଷ୍ଟାଣ୍ଡ ନା ଓଡ଼ିଆ। ତ ଆତ୍ମାର ସମସ୍ତ ଆକାଂକ୍ଷା ଅବିଳମ୍ବେ ତୃପ୍ତି ଦାନକାରୀ ଏହି ଚିନ୍ମୟ ପ୍ରକୃତିକୁ ବୈକୁଣ୍ଠ କୁହାଯାଏ। ଏହି ଚିନ୍ମୟ ପ୍ରକୃତି କହିଲେ ବୈକୁଣ୍ଠ ଭଗବତ ଧାମ। ସମସ୍ତ ଆକାଂକ୍ଷା ଅବିଳମ୍ବେ ତୃପ୍ତି ଦାନକାରୀ, ସବୁକିଛି ତାଙ୍କର କାମନା ପୂର୍ଣ୍ଣ ହୋଇଯାଏ, ବୈକୁଣ୍ଠ ଆଉ କୌଣସି କୁଣ୍ଠା ରହିବ ନାହିଁ, ଆନନ୍ଦ ଘନ ଆନନ୍ଦ ବଢ଼ି ବଢ଼ିକା ଯିବ ତାଙ୍କର। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ଏହା ହିଁ କୃଷ୍ଣ ଭାବନା ମୃତ୍ୟୁର ଗୁଢ଼ ରହସ୍ୟ। ଶରତ ଋତୁରେ ଯେଉଁଭଳି ଭାବରେ ଆକାଶ ପରିଷ୍କାର ଦେଖାଯାଏ, ସେଇଭଳି ଭାବରେ ଯେଉଁମାନେ କୃଷ୍ଣ ଚେତନା ଗ୍ରହଣ କରିଛନ୍ତି ତାଙ୍କର ହୃଦୟ ମଧ୍ୟ ସେଇଭଳି ଭାବରେ ସ୍ୱଚ୍ଛ ହୋଇଯିବ, ଆନନ୍ଦ ଆନନ୍ଦମୟ ହୋଇଯିବ, ଭଗବାନ ସେବାରେ ସେମାନେ ଆନନ୍ଦିତ ଆନନ୍ଦ ପ୍ରାପ୍ତ ହେବେ। ତେଣୁ ଏହି ଅବସ୍ଥା କେମିତି ଆସିବ ନା, ଏଇ ଭଗବାନ ଭାଗବତ ସବୁଦିନେ ନିତ୍ୟମ ଭାଗବତ ସେବୟା। ଶରତ ଋତୁ କେମିତି ଆସୁଛି, ଶରତ ଋତୁ ଅପେକ୍ଷା କରିବାକୁ ପଡ଼ୁଛି, ତା'ର ସମୟ ଆସିଲେ ଶରତ ଋତୁ ଆସିବ। ତେଣୁ ଆମର କେମିତି କ'ଣ ସତ୍ୟଗୁଣ କେମିତି ଆସିବ, ଅପେକ୍ଷା କରିବା ନାହିଁ, ଆମେ ପ୍ରତିଦିନ ଭାଗବତ ପାଠ କରିବା। ଇଏ ଶରତ ଋତୁ ଆସିଲା, ନିତ୍ୟ ଭାଗବତ ପାଠ ଥିବ ନା, ଆମେ ଶରତ ଋତୁରେ ଆସି ପହଞ୍ଚିଗଲେ, ନିତ୍ୟମ ଭାଗବତ ପାଠ ସେ ଭୟା। ଶରତ ଋତୁ ଆସିଗଲା, ଆମର ହୃଦୟ ସ୍ୱଚ୍ଛ ହୋଇଯିବ, ଆସ୍ତେ ଆସ୍ତେ ସେଇ ସ୍ତରକୁ ଆସିବା ଆମେ। ଇଏ ହେଉଛି ଉପାୟ, ନିତ୍ୟମ ଭାଗବତ ସେବୟା। ତେଣୁ ଏଇଟା ଆମେ କ'ଣ ଗ୍ରହଣୀୟ ନା ହେୟ, ଏ ଶ୍ଳୋକଟି ଏଇଟା ହେଉଛି ଉପାଦେୟ, ଏଇଟା ଗ୍ରହଣ କରିବା କଥା। ଆମେ ଚେଷ୍ଟା କରିବା କଥା ପ୍ରତିଦିନ ଭାଗବତ ସେବା କରିବା, ଭାଗବତ ଶ୍ରବଣ କରିବା, ଭାଗବତ ଅଧ୍ୟୟନ କରିବା, ଯାହାଫଳରେ କି ଆମେ ଏ ସତ୍ୟଗୁଣକୁ ଆସିପାରିବା। ଏ ଶରତ ଋତୁ ଆମର ଆସିଯିବ, ଶରତ ଋତୁରେ ଆମେ ପଦାର୍ପଣ କରିଯିବା। ଯେମିତି ଶରତ ଋତୁରେ ଆସିଲେ ଆକାଶ ମେଘାଚ୍ଛନ୍ନ, ମେଘ ଆଉ ରହୁନାହିଁ, ନିର୍ମେଘ ହୋଇଯାଉଛି, ଆକାଶ ବହୁତ ଶୋଭନୀୟ ହୋଇଯାଉଛି, ବହୁତ ସୁନ୍ଦର ତାର ଦୀପ୍ତି ତାରା ଇତ୍ୟାଦି ଉଡ଼ଗଣ ଇତ୍ୟାଦି ସେମାନେ ବହୁତ ଜ୍ୟୋତି ପ୍ରକାଶ କରୁଛନ୍ତି। ସେହିଭଳି ଭାବରେ ଆମର ଅବସ୍ଥା ଆସିଯିବ, ଆମେ ପବିତ୍ର ହୋଇଯିବା, ସ୍ୱଚ୍ଛ ହୋଇଯିବା, ଆନନ୍ଦ ଆନନ୍ଦ ପ୍ରାପ୍ତ ହେବା, ଆମର ଜ୍ୟୋତି ବାହାରିବ, ଜ୍ୟୋତି ପ୍ରକାଶିତ ହେବ ଆମର, ଶରତୃତି ଭଳି ଆମର ଅବସ୍ଥା ପ୍ରାପ୍ତ ହେବା, ସତ୍ୟଗୁଣକୁ ଆସିଲେ ଏଇ ସ୍ତରକୁ ଆସିବା ଆମେ। ତେଣୁ ଏଇଟା ଆମେ ସମସ୍ତେ ଶିକ୍ଷା କରିବା, ଏଇଟା ଉପାଦେୟ ଶିକ୍ଷା। ତେଣୁ ପରବର୍ତ୍ତୀ ଶ୍ଳୋକ 44 କୁହାଯାଉଛି ଯେ, ସମୟ ହେଇଗଲାଣି ଆମେ ଏଇ କଥାକୁ ବିଶ୍ରାମ ଦେବା, ଆଜି ଦ୍ୱାଦଶୀ ତିଥି, ତେଣୁ କୋଶ୍ଚିନ୍ ଆନ୍ସର ଯଦି ରହିଛି କିଛି କୋଶ୍ଚିନ୍ ଆନ୍ସର କରିବା, ନହେଲେ ଆମେ କଥାକୁ ବିଶ୍ରାମ ଦେବା। ମାତା ଜି ଡୁ ଅଣ୍ଡରଷ୍ଟାଣ୍ଡ ଏନିଥିଙ୍ଗ ଅର୍ ଆଇ ୱିଲ୍ ସ୍ପିକ୍ ସମଥିଙ୍ଗ ଲିଟିଲ ଇନ୍ ଇଂଲିଶ? ଅଣ୍ଡରଷ୍ଟାଣ୍ଡ ନା? ଆର କିଛି ପ୍ରଶ୍ନ ନାହିଁ, ତାହେଲେ ଆମେ 5 ମିନିଟ୍ ଆମର ଗୋପୀନାଥ ବାବୁ ଟିକେ କୀର୍ତ୍ତନ କରିବେ ମନ୍ଦିର ହେବା ପର୍ଯ୍ୟନ୍ତ ଆମ କଥା ଗୁଡ଼ି। ହଁ ୟେସ୍ 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 ୟେସ୍
ହଁ
ଓକେ ଜୟ ଶ୍ରୀ ଶ୍ରୀ ଗୌନିତାୟ ଏ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଗୀ। ସୋ ଦିସ୍ କ୍ୱେଶ୍ଚିନ୍ ୱାଜ୍ ଆସ୍କ ବାଇ ଅର୍ଜୁନ ଇନ୍ ଭଗବତ ଗୀତା 14th chapter। କେଇ ଲିଙ୍ଗେଇ ତ୍ରିଗୁଣାନ ଏତାନ ଅତୀତ ପ୍ରଭୃତି ପ୍ରଭୁ କିମାଚାର କଥମ ତେ ଏତାନ ତ୍ରିଗୁଣାନ ଅତିବର୍ତ୍ତତେ। ଆଜ୍ ୟୁ ହାଭ୍ ଆସ୍କ, ଇଜ୍ ଇଟ୍ ପସିବୁଲ୍? ସେମ୍ କ୍ୱେଶ୍ଚିନ୍ ୱାଜ୍ ଆସ୍କ ବାଇ ଅର୍ଜୁନ ଇନ୍ ଭଗବତ ଗୀତା 14th chapter। କେଇ କେଇ ଲିଙ୍ଗେୟାନ ତ୍ରିଗୁଣ ଏତା, ଦ୍ୟାଟ କ୍ୱେଶ୍ଚିନ୍ ଇଜ୍ ଆଇ ସେଡ୍ 14th chapter। 14th chapter ଟୁୱାର୍ଡ୍ସ ଲାଷ୍ଟ, ଦ୍ୟାଟ୍ ଇଜ୍ 21, ଟେକ୍ସଟ 21, ଅର୍ଜୁନ ଆସ୍ ଦିସ୍ କ୍ୱେଶ୍ଚିନ୍, କେଇ ଲିଙ୍ଗେଇ ତ୍ରିଗୁଣ ଏତାନ ଅତୀତ ଭବତି ପ୍ରଭୁ, ହାଉ ୱାନ୍ କ୍ୟାନ୍ ଟ୍ରାନ୍ସେଣ୍ଡ ଦିସ୍ ଥ୍ରୀ ମୋଡ୍ସ ଅଫ୍ ନେଚର, କିମାଚାର, ହାଉ ହ୍ୱାଟ୍ ଦେ ସୁଡ୍ ଡୁ, କଥମ ଚ ଏତାନ ତ୍ରିଗୁଣା ନାତିବର୍ତ୍ତ, ହାଉ ଇଜ୍ ଇଟ୍ ପସିବୁଲ୍ ଦ୍ୟାଟ୍ ଦେ ୱିଲ୍ ଟ୍ରାନ୍ସେଣ୍ଡ ଦିସ୍ ଥ୍ରୀ ଗୁଣସ୍, ଥ୍ରୀ ମୋଡ୍ସ ଅଫ୍ ନେଚର? ଦ୍ୟାଟ୍ ଇଜ୍ ଆନ୍ସର୍ଡ ବାଇ ଦି ଲର୍ଡ ଫ୍ରମ୍ ବାଇ ମାନେ ଟେକ୍ସ 22-26, ଦିସ୍ 5 verses, ଦିସ୍ କ୍ୱେଶ୍ଚିନ୍ ୱାଜ୍ ଆନ୍ସର୍ଡ। ସୋ ଦ ଲାଷ୍ଟ ଭର୍ସ ଇଜ୍ ଲାଇକ୍ ଦିସ୍, ମାଂଚ ଯୋ ଅଭ୍ୟବିଚାରିଣ ଭକ୍ତି ଯୋଗେନ ସେବତେ ସଗୁଣାନ୍ ସମତି ଦେଇଥାନ୍ ବ୍ରହ୍ମ ଭୂୟାୟ କଳ୍ପତେ। ହି କ୍ୟାନ୍ ଟ୍ରାନ୍ସେଣ୍ଡ ଦିସ୍ ଥ୍ରୀ ମୋଡ୍ସ ଅଫ୍ ନେଚର, ହାଉ ଇଜ୍ ଇଟ୍ ପସିବୁଲ୍? ମାଂଚ ଯୋ ଅଭ୍ୟବିଚାରିଣ ଭକ୍ତି ଯୋଗେନ ସେବତେ, ଇଫ୍ ୱାନ୍ ୱର୍ସିପ୍ସ ଦ ଲର୍ଡ ଇନ୍ ଭକ୍ତି, ଦେନ୍ ଭକ୍ତି ସଗୁଣାନ୍, ଦେନ୍ ହି କ୍ୟାନ୍ ଟ୍ରାନ୍ସେଣ୍ଡ ଦିସ୍ ଥ୍ରୀ ମୋଡ୍ସ ଅଫ୍ ନେଚର, ୟୁ ୱିଲ୍ କମ୍ ଟୁ ଶୁଦ୍ଧ ସତ୍ୱସ୍ତର, ଦ୍ୟାଟ୍ ଇଜ୍ ପିଓର ଗୁଡ଼ନେସ୍, ଶୁଦ୍ଧ ସତ୍ୱସ୍ତର। ଇନ୍ ଦ୍ୟାଟ୍ ଷ୍ଟେଟ୍ ୟୁ ୱିଲ୍ ରିଏଲାଇଜ୍ ଗଡ୍, ୟୁ ୱିଲ୍ ରିଏଲାଇଜ୍ ଦ ଲର୍ଡ, ଦ୍ୟାଟ୍ ଇଜ୍ ଆଇ ସେଡ୍ ଦ୍ୟାଟ୍ ଇନ୍ ଓଡ଼ିଆ ବସୁଦେବ ସ୍ତର, ବସୁଦେବ ମିନ୍ସ ଶୁଦ୍ଧ ସତ୍ୱସ୍ତର, ୟୁ କ୍ୟାନ୍ କମ୍ ଟୁ ଦ୍ୟାଟ୍ ଷ୍ଟେଜ୍, ଶୁଦ୍ଧ ସତ୍ୱ ବାଇ ସର୍ଭିଂ ଦି ଲର୍ଡ ୟୁ ୱିଲ୍ କମ୍ ଟୁ ଦ୍ୟାଟ୍ ଷ୍ଟେଜ୍। ସୋ ଇଭିନ୍ ଇଫ୍ ହି ଇଜ୍ ଇନ୍ ଦ ମ୍ୟାଟେରିଆଲ୍ ୱାର୍ଲ୍ଡ, ହି ଇଜ୍ ନୋ ମୋର୍ ଅଣ୍ଡର ଦିସ୍ ଥ୍ରୀ ମୋଡ୍ସ ଅଫ୍ ନେଚର, ଦ୍ୟାଟ୍ ଇଜ୍ ଅଲ୍ସୋ ଷ୍ଟେଟେଡ୍ ଇନ୍ ଭଗବତ ଗୀତା 9th chapter, ଦି ଲର୍ଡ ସେଟ୍, ମହାତ୍ମାନସ୍ତୁ ମାଂ ପ୍ରାପ୍ତ ଦୈବୀଂ ପ୍ରକୃତି ମାଶ୍ରିତା ଭଜନ୍ତି ଅନ୍ୟ ମନସୋ ଜ୍ଞାନ୍ତା ଭୂତାଦି ଦୈବୀଂ ପ୍ରକୃତି, ମିନ୍ସ ଦେ ଆର୍ ନଟ୍ ଇନ୍ ଦିସ୍ ଥ୍ରୀ ମୋଡ୍ସ ଅଫ୍ ନେଚର, ଦିସ୍ ଇଜ୍ ମ୍ୟାଟେରିଆଲ୍ ମୋଡ୍ସ ଅଫ୍ ନେଚର, ବଟ୍ ଦି ଇଜ୍ ଇନ୍ ମାନେ ସ୍ପିରିଚୁଆଲ ନେଚର, ଦ୍ୟାଟ୍ ଇଜ୍ ଦୈବୀଂ ପ୍ରକୃତି, ଦୋ ହି ଇଜ୍ ଇନ୍ ଦି ମ୍ୟାଟେରିଆଲ୍ ୱାର୍ଲ୍ଡ ବଟ୍ ଷ୍ଟିଲ୍ ଦେନ୍ ଜୀବନ ମୁକ୍ତ ସ ଉଚ୍ଚତେ। ଇଟ୍ ଇଜ୍ ଅଲ୍ସୋ ଷ୍ଟେଟେଡ୍ ଦ୍ୟାଟ୍ ଇହାଦସ୍ୟ ହରେଡ୍ ଦାସ୍ୟ କର୍ମଣା ମନସା ଗିରା ନିଖିଳାସୁ ଅପି ଅବସ୍ଥାସୁ ଜୀବନ ମୁକ୍ତ ସ ଉଚ୍ଚତେ, ଦୋଜ୍ ହୁ ଆର୍ ପିଓର ଡିଭୋଟିଜ୍ ଅଫ୍ ଦି ଲର୍ଡ ଇହାଦସ୍ୟ ହରେଡ୍ ଦାସ୍ୟ କର୍ମଣା ମନସା ଗିରା, ହ୍ୱାଟ୍ ଏଭର୍ ଦେ ଡୁ, ହ୍ୱାଟ୍ ଏଭର୍ ଦେ ଥିଙ୍କ, ହ୍ୱାଟ୍ ଏଭର୍ ଦେ ସ୍ପିକ୍, ଦ୍ୟାଟ୍ ଇଜ୍ ଓନ୍ଲି ରିଲେଟିଙ୍ଗ୍ ଟୁ ଦି ଲର୍ଡ କର୍ମଣା ମନସା, ନିଖିଳାସୁ ଅବସ୍ଥା ଅଛି, ଇଭିନ୍ ଇଫ୍ ଦେ ଆର୍ ଆକ୍ଟିଭ, ଇଭିନ୍ ଇଫ୍ ଦେ ଆର୍ ଆସ୍ଲିପ୍, ଇଭିନ୍ ଦେ ଆର୍ ଡ୍ରିମିଙ୍ଗ,
ଦେ ଆର୍ ଅଲୱେଜ୍ ଜୀବନ ମୁକ୍ତ ଦେ ଆର୍ ନଟ୍ ଲାଇକ୍ ଅର୍ଡ଼ିନାରୀ ଲିଭିଙ୍ଗ ବିଙ୍ଗସ୍ କଣ୍ଟ୍ରୋଲ୍ଡ ବାଇ ଥ୍ରୀ ମୋଡ଼୍ସ ଅଫ୍ ଦେ ଆର୍ ଜୀବନ ମୁକ୍ତ ଦେ ଆର୍ ଲିବରେଟେଡ୍ ଫ୍ରମ୍ ଦିସ୍ ମୋଡ଼୍ସ ଅଫ୍ ନେଚର୍ ସୋ ୟୁ କ୍ୟାନ୍ ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରବାକୁନ୍ଦ କି ତାଇ ଗୋର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।